ଏହିପରି ଭାବରେ ଗର୍ଭ ସଂସାରର ସପ୍ତମ ମାସରେ ଗର୍ଭସ୍ଥ ଶିଶୁର ଜ୍ଞାନୋଦୟ ହୁଏ, କିନ୍ତୁ ପ୍ରସବ କାରଣ ବାୟୁ ଦ୍ୱାରା ବା ପ୍ରସବର କେତେକ ସପ୍ତାହ ପୂର୍ବରୁ ଯେଉଁ ବାୟୁ ଯାଉଥିଲେ ସେହି ବାୟୁ ଦ୍ୱାରା ପରିଚାଳିତ ହୋଇ ସେହି ଏକା ଅପରିଷ୍କାର ଉଦରରେ ବିଷ୍ଠାଜାତ କୃମି ସଦୃଶ ଏକ ସ୍ଥାନରେ ସ୍ଥିର ହୋଇ ଅବସ୍ଥିତ ହୋଇପାରେ ନାହିଁ। ଭାବରେ କୁହାଯାଉଛି ଯେ ସପ୍ତମ ମାସ ଶେଷରେ ଗର୍ଭସ୍ଥ ଶିଶୁ ଶରୀର ଜାତ ବାୟୁ ଦ୍ୱାରା ଚାଳିତ ହୁଏ ଏବଂ ଏକ ସ୍ଥାନରେ ସ୍ଥିର ହୋଇ ରହିପାରେ ନାହିଁ, କାରଣ ପ୍ରସବ ପୂର୍ବରୁ ସମଗ୍ର ଗର୍ଭାଶୟ କିଛି ପରିମାଣରେ ଚଉଡ଼ା ହୋଇଯାଏ। ସେଠାରେ ଥିବା କୃମିମାନଙ୍କୁ ଏଠାରେ ସୋଦର ବୋଲି ବର୍ଣ୍ଣନା କରାଯାଇଛି। ସୋଦର ଶବ୍ଦର ଅର୍ଥ ହେଉଛି ଏକ ମାତାର ଉଦରରୁ ଜାତ। ଯେହେତୁ ଶିଶୁ ମାତାର ଗର୍ଭରୁ ଯାଉଥିଲେ ଏବଂ କୃମିମାନେ ମଧ୍ୟ ସେହି ମାତାର ଉଦରରେ ଜାତ ହୋଇଥାନ୍ତି, ତେଣୁ ଅବସ୍ଥା ଚକ୍ରରେ ଶିଶୁ ଏବଂ କୃମିଗଣ ପ୍ରକୃତ ପ୍ରତି ସହୋଦର ଭାତା ଅଟନ୍ତି। ଆମେମାନେ ମାନବମାନଙ୍କ ମଧ୍ୟରେ ସର୍ବଜନୀନ ଭାତୃଭାବ ପ୍ରତିଷ୍ଠା କରିବା ନିମନ୍ତେ ଖୁବ୍ ଆଗ୍ରହୀ, କିନ୍ତୁ ଆମମାନେ ଏକଥା ବିଚାର କରିବା ଉଚିତ ଯେ ଏପରିକି କୃମିମାନେ ମଧ୍ୟ ଆମର ଭାତା ଅଟନ୍ତି। ଏପରି ସ୍ଥଳେ ଅନ୍ୟ ଜୀବମାନଙ୍କ କଥା କ'ଣ କରିବା? ତେଣୁ ଆମେମାନେ ସମସ୍ତେ ଜୀବଙ୍କ କଥା ବିଚାର କରିବା ଉଚିତ। ତେଣୁ ଆଜିର ଏହି ଶ୍ଳୋକରେ ଚତୁର୍ଦ୍ଦେବ ତାଙ୍କ ମାତା ଦେବୀ କହୁଛନ୍ତି, ଯେମିତି ସାତ ମାସ ଆରମ୍ଭରେ ଶିଶୁର ଗର୍ଭସ୍ଥ ଶିଶୁକୁ ତାର ଚେତନା ଉଦୟ ହୁଏ, ଚେତନା ଉଦୟ ହେଲେ ସେ ଜାଣିପାରେ ଯେ ଏଇ ବହୁତ କଷ୍ଟଦାୟକ ସ୍ଥିତିରେ ସେ ରହିଛି। ତା ପୂର୍ବରୁ ଯଦିଓ ସେ କଷ୍ଟଦାୟକ ସ୍ଥିତିରେ ଥିଲା, କିନ୍ତୁ ଯେହେତୁ ତାର ଚେତନା ଉଦୟ ହେଇନଥିଲା, ଯଦିଓ ଚେତନା ରହିଛି ଚେତନା ସୁସ୍ଥ ଅବସ୍ଥା ରହିଛି। ଯେମିତି ଆମେ ଦେଖିବା ବିଭିନ୍ନ ବୃକ୍ଷଲତା ଇତ୍ୟାଦି ଏମାନଙ୍କ ମଧ୍ୟ ଚେତନା ଅଛି, କିନ୍ତୁ ସେ ଚେତନାଟା ଏତେ ଉନ୍ନତ ଚେତନା ନୁହେଁ। ସେମାନେ ଦୁଇଟି ଚେତନା ରହିଛି ଆମର, ଆଗକୁ ଚେତନା ଏବଂ ସଂକୁଚିତ ଚେତନା, ଏଇ ଦୁଇଟି ଚେତନା ସ୍ତରରେ ସେମାନେ ରହିଛନ୍ତି, ତେଣୁକରି ସେମାନଙ୍କର ଚେତନା ଏତେ ଉନ୍ନତ ନୁହଁ। ତେଣୁ ସାତ ମାସ ପର୍ଯ୍ୟନ୍ତ ଗର୍ଭସ୍ଥ ଶିଶୁର ଚେତନା ସୁପ୍ତ ଅବସ୍ଥାରେ ଥାଏ, ତେଣୁ ସେହି ସମୟରେ ସାତ ମାସରେ ଭଗବାନ ତାକୁ ସେ ଚେତନା ପ୍ରଦାନ କରନ୍ତି। ଏବଂ ଆପଣ ପୂର୍ବ ବର୍ଣ୍ଣନା କରାଯାଇଛି ତାର ସ୍ମୃତି ସବୁ ଆସେ, 100 ବର୍ଷ ଧରି ପୂର୍ବ ଜନ୍ମର କିଭଳି ଭାବରେ କେଉଁ କର୍ମ ସବୁ କରିଥିଲା, କେଉଁଠି କି କର୍ମ ସବୁ କରିଥିଲା, ଯାହାଫଳରେ କି ପୁଣି ତାକୁ ମାତୃଗର୍ଭକୁ ଆସିବାକୁ ପଡ଼ିଲା, ଏସବୁ ସ୍ମୃତି ତାର ଜାଗ୍ରତ ହୁଏ, ଗତ 100 ଜନ୍ମର ସ୍ମୃତି ସବୁ ଆସିଥିଲା। ତେଣୁ ସାତ ମାସରେ ସେ ଚେତନାଟା ଆସିବା ଦ୍ୱାରା ସେ ଜାଣିପାରେ ଯେ ସେ କେମିତି କଷ୍ଟଦାୟକ ସ୍ଥିତି ବା ଯନ୍ତ୍ରଣାଦାୟକ ସ୍ଥିତିରେ ଅଛି। ତେଣୁ ସାତ ମାସ ଯେତେବେଳେ ସେ ଯନ୍ତ୍ରଣାରେ ଜର୍ଜରିତ ହେଇ ସେତେବେଳେ ତାର ସ୍ମରଣ ଆସେ, ଭଗବାନଙ୍କର ମଧ୍ୟ ସ୍ମୃତି ଆସେ, ଭଗବତ ସ୍ମୃତି ଆସେ, ପୂର୍ବଜନ୍ମରେ ସବୁ କ'ଣ କ'ଣ ସବୁ କରିଥିଲା ସେଥିରୁ ମଧ୍ୟ ତାର ସ୍ମୃତି ଆସେ, ତାକୁ ସେ ପ୍ରାର୍ଥନା କରେ। ଆଉ ପରେ ବୋଲି ଶ୍ଳୋକ ପରେ ତାର ପ୍ରାର୍ଥନା ଆସେ, ଜନ୍ତୁ ପ୍ରାର୍ଥନା, ଜୀବ କିଭଳି ଭାବେ ପ୍ରାର୍ଥନା କରୁଛି ସେ ପ୍ରାର୍ଥନାକୁ ବର୍ଣ୍ଣନା କରାଯାଏ। ତେଣୁ ଭଗବାନଙ୍କୁ ପ୍ରାର୍ଥନା କରନ୍ତି ସେ ମୋତେ ଏଇ ଦୁଃଖରୁ ରକ୍ଷା କରିବା, ଜଣେ ଯେଉଁମାନେ ଭଗବାନ ପ୍ରାର୍ଥନା କରନ୍ତି ସେମାନେ ନିଶ୍ଚିତ ଭାବରେ ସ୍ୱୀକୃତିବାନ ପୁରୁଷ ଚତୁର୍ଥ ଅଧ୍ୟାୟ ଗ୍ରହଣ କରିଛନ୍ତି। ଆତ୍ମଜିଜ୍ଞାନ ସୁରକ୍ଷାର୍ଥୀ ଜ୍ଞାନୀ ଚାରିପ୍ରକାର ବ୍ୟକ୍ତି ଯେଉଁମାନେ ସ୍ୱୀକୃତିବାନ ବ୍ୟକ୍ତି ସେମାନେ ଭଗବାନଙ୍କ ଭଜନ କରନ୍ତି। ଚତୁର୍ବିଧା ଭଜନ ସେମାନେ ଜନା ସ୍ୱୀକୃତି ନ ଅର୍ଜୁନ ସ୍ୱୀକୃତି କହିଲେ ଯେଉଁମାନେ ପୁଣ୍ୟ କାର୍ଯ୍ୟ କରିଛନ୍ତି ବା ବେଦର ଅନୁମୋଦିତ କର୍ମ ସବୁ କରିଛନ୍ତି ତାକୁ ସ୍ୱୀକୃତି ବୋଲି କୁହାଯାଏ। ଦୁଷ୍କୃତି କେଉଁଟା ନା ଯେଉଁଟା ବେଦରେ ନିଷିଦ୍ଧ କରାଯାଇଛି, ଯେମିତି ନିଶ୍ଚିତ ଭାବରେ ଚାରୋଟି ବେଦ ନିଷିଦ୍ଧ କାର୍ଯ୍ୟ ରହିଛି। ଗୀତମ ପାଳନ ସ୍ତ୍ରୀୟ ସୁନା ଯତ୍ର ଅଧର୍ମ ସେତୁ ଥିଲା, ଇଏ ହେଉଛି ପାପର ସ୍ଥାନ ବା ଦୁଷ୍କୃତିର ସ୍ଥାନ। ଦ୍ୟୁତମ କହିଲେ ଯେଉଁ କଥା କଳ ଚାଲିଯାଉଛି, ପାନନ କହିଲେ ଯେଉଁ ନିଶା ଦ୍ରବ୍ୟ ସେବନ କରାଯାଉଛି, ଚା ପାନ ବିଡ଼ି ସିଗାରେଟ୍ ମଦ କଣ୍ଡେଇ ଖାଙ୍ଗ ଏସବୁ, ଏବଂ ଦ୍ୟୁତମ ପାନ ସ୍ତ୍ରୀୟଙ୍କୁ କହିଲେ ନିଜ ସ୍ତ୍ରୀ ଛଡ଼ା ଅନ୍ୟ ସ୍ତ୍ରୀ ସହିତ ସମ୍ପର୍କ ରଖିବା ଅବୈଧ ସ୍ତ୍ରୀ ସାଙ୍ଗ, ଏବଂ ସୁନା ହେଉଛି ଜୀବ ଜୀବ ହତ୍ୟା ଯେଉଁ କରାଯାଉଛି ଆମିଷ ଭକ୍ତମାନେ କହୁଛେ, ଏ ଚାରୋଟି ଜିନିଷ ହେଉଛି ପାପର ସ୍ଥାନ। ତେଣୁ ଏହି ପାପର କାର୍ଯ୍ୟରେ ଯେଉଁମାନେ ଲିପ୍ତ ରହିଛନ୍ତି ସେମାନେ ସହଜରେ ଭଗବାନଙ୍କର ସ୍ମରଣ ଆସିବ ନାହିଁ ତାଙ୍କ। ସେଥିପାଇଁ ଭଗବତ ଗୀତାର ସପ୍ତମ ଅଧ୍ୟାୟ ମଧ୍ୟ ଭଗବାନ କହିଛନ୍ତି, ଯେତାଙ୍କୁ ଅନ୍ତର୍ଗତ ପାପମ ଜନାନାମ ପୁଣ୍ୟକର୍ମଣାମ ତେ ଦ୍ୱନ୍ଦ୍ୱମ ନିର୍ମୁକ୍ତ ଭଜନାମ ଦୃଢ଼ତା। ଯେଉଁମାନଙ୍କର ପାପ କାର୍ଯ୍ୟର ପରିଣାମ ବା ଫଳ ଶେଷ ହେଇନାହିଁ, ଯେତାଙ୍କୁ ଅନ୍ତର୍ଗତ ପାପମ ଯେଉଁମାନଙ୍କର ପାପ କାର୍ଯ୍ୟର ଫଳ ଶେଷ ହେଇଯାଇଛି, ପାପ କାର୍ଯ୍ୟ କରୁନାହାନ୍ତି ଯେଉଁମାନେ, ଏବଂ ଯେଉଁମାନେ ପୁଣ୍ୟ କାର୍ଯ୍ୟ ଆରମ୍ଭ କରୁଛନ୍ତି, ଯେତାଙ୍କୁ ଅନ୍ତର୍ଗତ ପାପମ ଜନାନାମ ପୁଣ୍ୟକର୍ମ ନା ପୁଣ୍ୟକର୍ମ ଯେଉଁମାନେ କରୁଛନ୍ତି, ତେଣୁ ସେ ଦ୍ୱନ୍ଦ୍ୱମୟ ନିର୍ମୁକ୍ତ ଭଜନ ସେମାନେ ଦୃଢ଼ତା। ସେମାନେ ଦ୍ୱନ୍ଦ୍ୱ ଆଉ ମୋହ ତାଙ୍କର ରହିବ ନାହିଁ, ସେମାନେ ଭଗବାନଙ୍କର ଦୃଢ଼ ଭାବରେ ଭଜନ କରିବେ। ତେଣୁ ଅନ୍ୟ ଅର୍ଥରେ ଆମେ କହିଲେ ବୁଝିବା, ଯେଉଁମାନେ ପାପ କାର୍ଯ୍ୟ କରୁଛନ୍ତି ସେମାନେ ତାଙ୍କର ଦ୍ୱନ୍ଦ୍ୱ ମୋହ ବିଷୟରେ ରହିଛନ୍ତି। ଭଗବାନଙ୍କୁ ଭଗବାନଙ୍କୁ ଭଜନ କଲେ ଏଇଟା ଠିକ୍ ହେବ କି ନାହିଁ ତାଙ୍କର ଦ୍ୱନ୍ଦ୍ୱରେ ଅଛନ୍ତି, ଭୌତିକ ଯେଉଁ ଆସକ୍ତି ସବୁ ରହିଛି, ସ୍ତ୍ରୀ ପିଲା ଛୁଆ ଏସବୁ ମୋହ ମାୟା ଭିତରେ ଯେଉଁ ରହିଛନ୍ତି ସେ ମାୟା ଭିତରେ ସେମାନେ ରହିଛି, ତାର ମୁକ୍ତ ହେଇପାରିଥିଲେ। ଭଗବତ ଦର୍ଶନ ଅଧ୍ୟାୟରେ ଭଗବାନ କହୁଛନ୍ତି, ଏ ଅର୍ଜୁନ ପଚାରୁଛନ୍ତି, ଭଗବାନ କହୁଛନ୍ତି ଯେ ମଦନୁଗ୍ରହାୟ ପରମଂ ଗୁହ୍ୟମ ଅଧ୍ୟାତ୍ମ ସଂଗୀତମ ଯତ୍ତୋୟୋକ୍ତମ ବଚସ୍ତେନ ମୋହୟମ ଯୁଗତୋ ନମ। ମୋହ ଏତେ ସହଜରେ ଜଣଙ୍କର ଦୂର ହେବ ନାହିଁ, ମାନେ ପ୍ରକୃତରେ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଗଲେ ତାଙ୍କୁ ପ୍ରଣିପାତ କରି ତାଙ୍କୁ ପରିପ୍ରଶ୍ନ କରି ତାଙ୍କୁ ସେବା କଲେ ହିଁ ପ୍ରକୃତରେ ମୋହ ଦୂର ହେବ, ନହେଲେ ମାୟାର ଯେଉଁ ଭଗବତୀତାରେ ଭଗବାନ କହିଛନ୍ତି ମାୟା ବା ମୋହ ତାକୁ ଦୂର କରିବା ସହଜ ନୁହଁ। ଦୈବୀ ଆପଣ ଭାଇ ମନ ମାୟା ଦୂର ଥାଏ, ଆକୁ ଆମେ ନିଜେ ଆମେ ପ୍ରଥମେ ଜାଣୁନେ, ଆମେ ମାୟାର ଅଛି ଆମେ ପ୍ରଥମେ ଜାଣୁନେ, ଆଉ ଦ୍ୱିତୀୟ କଥା ମାୟାରୁ ଉଦ୍ଧାରିବା କଥା ଚିନ୍ତା କରିବା ସେ ଅଲଗା କଥା, ପ୍ରଥମେ ଆମେ ଜାଣିନେ ଯେ ଆମେ ମାୟାରେ ଅଛେ ବୋଲି। ଆମେ ଭାବୁଛେ ଏଇ ଯେଉଁ ଜଗତ ରହିଛି ବା ଆମର ଯେଉଁ ଶରୀର ରହିଛି ଇଏ ହେଉଛି ପ୍ରକୃତ ଜିନିଷ, ଏଇଟା ମାୟା ଜିନିଷ ନୁହେଁ, ଏଇଟା ହେଉଛି ପ୍ରକୃତ ସତ୍ୟ ବୋଲି ଆମେ ଭାବୁଛୁ। ତେଣୁ ଇଏ ପ୍ରଥମେ ଆମର ମୋହ ବା ଆଚ୍ଛନ୍ନ ଅବସ୍ଥାରେ ଆମର ଜ୍ଞାନ ଆଚ୍ଛନ୍ନ ଅବସ୍ଥାରେ ଅଛି, ତେଣୁ ଯେହେତୁ ଆମେ ମୋହ ଅବସ୍ଥାରେ ଅଛେ ଆମେ ଜ୍ଞାନଟା କେଉଁଠି ପ୍ରାପ୍ତ ହେଇପାରିବା। ତେଣୁ ଅର୍ଜୁନ ପ୍ରଚାର କହୁଛନ୍ତି ଭଗବାନ ଭଗବତ ଗୀତା ପ୍ରଥମ ଅଧ୍ୟାୟରେ ଯେ ମଦନୁଗ୍ରହାୟ ପରମଂ ଯତ୍ ଜ୍ଞାନ ମୋତେ ମୋର ମୋତେ ଅନୁଗ୍ରହ କରି ଯେଉଁ ଜ୍ଞାନ ପ୍ରଦାନ କଲେ, ବର୍ତ୍ତମାନ ମୋହୟଂ ବିଗତ ମୋମ ମୋର ବର୍ତ୍ତମାନ ମୋହ ଦୂର ହେଉଛି। ମଦନୁଗ୍ରହାୟ ପରମଂ ଯତ୍ ଜ୍ଞାନ ସମେତ ମୋହୟଂ ବିଗତ ମୋମ ମୋର ମୋହ ଦୂର ହେଉଛି। ତେଣୁ ଏଇ ଜ୍ଞାନ ଯଦି ଆମେ ନ ପାଇବା, ଅଷ୍ଟାଦଶତାରେ ମଧ୍ୟ ଭଗବାନ ପୁଣି ପ୍ରଶ୍ନ ପଚାରିବେ ଅର୍ଜୁନକୁ, ତମର ମୋହ ଦୂର ହେଲା ତ ସତି ତେ ତୁତମ ପାର୍ଥ ଦୟା କିରଣ ଚେତସା ସତୀତ ଅଜ୍ଞାନ ସମୂହ ଧନ ହେଲ, ତମର ଅଜ୍ଞାନ ମୋହ ଏସବୁ ଧନ ଦୂର ହେଲା ନା ନାହିଁ। କଚିତ କହିବାର ଉଦ୍ଦେଶ୍ୟ ଆମର ସୁଦର୍ଶନୀ କହୁଛନ୍ତି ବା ଆଚାର୍ଯ୍ୟ କହିଛନ୍ତି, ଯଦି ତମର ମୋହ ଦୂର ହେଇନାହିଁ ତାହେଲେ ପୁଣି ଆଉଥରେ ଭଗବାନ ଭଗବତ ଗୀତାର ଜ୍ଞାନ ପୁଣି ଅର୍ଜୁନକୁ ପଠାନ୍ତି। ଯେଉଁ ସାତଶହ ଶ୍ଳୋକରେ ଭଗବାନ ଭଗବତ ଗୀତାର ଜ୍ଞାନ ଦେଇଛନ୍ତି ପୁଣି ଆଉ ଥରେ ସେ ମଧ୍ୟ ଦେଇଥାନ୍ତି। ଯଦି ଜଣେ ସାବଧାନ ସହିତ ଶ୍ରବଣ ନ କରିବେ ବା ଅନ୍ୟମନସ୍କ ଭାବରେ ଶ୍ରବଣ କରିବେ ତାହେଲେ ସେ ପ୍ରକୃତ અર્થ બુજતો જ નહીં. તેનું બધા અર્થના ભાવા થતા શું તમે સાધના સમર્થ કરો છો? પછી એ તો સુખ પ્રાપ્ત એકાગ્રમ છે, એકાગ્ર ભાવે તમે શ્રવણ કરો ને નહીં. જેમાં એકાગ્ર ભાવે શ્રવણ ન કરી હોય તેમાં તો દિવસ થાય જાણ કરીને. તેણુ એ કથા પ્રશ્ન પચારીને ભગવાન અર્જુન કહુંછ પ્રકૃતરે મોહ અવતારમ ભૂરે નષ્ટ મોહ સ્મૃતિ લગ્વા તત્પ્રસાદાત્મા આચિત ચિત્તોસ્મિ કટ સંદેહ પરિચ્છેદ વચન તો મોર મોહ નષ્ટ થઈ ગયો. મોહ નષ્ટ એટલે કોણ હવ સ્મૃતિ ફરી ગયા. એટલા હોય ગોટે કેમિતિ કા ઉપરે કોણ આસે તે ભગવદ દુઃખ્યતા ભગવાન કહ્યું પ્રથમે ଆମର ଯେଉଁ ସଙ୍ଗ ପାଇଁ କାମନା ରହୁଛି ଯାହା ସବୁ ବିଷୟ ପୁରୁଷ ବିଭିନ୍ନ ପ୍ରକାର ଆମେ ବିଷ ବିଷୟରେ ଯେଉଁ ଚିନ୍ତା କରୁଛେ ସେତେବେଳେ ଆମର ସେ ବିଷ ସହିତ ଆମର ସଙ୍ଗ ହେଉଛି. ଯାହା ଏକ ବିଷୟ ପୁରୁଷ ସଙ୍ଗ ସେ ସଙ୍ଗା ସଂଜ୍ଞା ଏତେ କାମ ସଙ୍ଗ ଦ୍ୱାରା କାମନାଟା ଜାଗ୍ରତ ହେଉଛି. କାମ ଯେତେବେଳେ ପ୍ରତିହତ ହେଉଛି ସେତେବେଳେ କ୍ରୋଧ ଆସୁଛି, କ୍ରୋଧରୁ ଆସୁଛି ମୋହ ଆସୁଛି, ମୋହରୁ ସ୍ମୃତି ବିଭଂସ ହେଉଛି, ସ୍ମୃତି ବିଭଂସ ହେଲେ ଆମେ ବୁଦ୍ଧି ନଷ୍ଟ ହେଉଛି ଏବଂ ବୁଦ୍ଧି ନଷ୍ଟ ହେଲେ ଆମେ ଆମର ପତନ ହେଇଯାଉ. କିନ୍ତୁ ଆମେ ଯେଉଁ ବତୁ ଦେବତା କଥା ଅଛେ ଆମେ ଏଇ ଅବସ୍ଥାରେ ଅଛେ, ଆମର ପତନ ଅବସ୍ଥାରେ ଅଛେ. ଆମର ଯେ ଭୌତିକ ବିଷୟ ଯେଉଁ କାମନା ସବୁ ରହିଛି ସେଥିପାଇଁ କି ଆମର ତା ସହିତ ଆମେ ସଙ୍ଗ କରୁଛେ. ଏଇ ସଙ୍ଗରୁ ଆମର କାମନା ଜାତ ହେଉଛି ଆଉ କାମନା ଯେତେ ପୂରଣ ହେଉନାହିଁ ସେତେବେଳେ କ୍ରୋଧ ଆସୁଛି, କ୍ରୋଧରୁ ମୋହ ଆସୁଛି, ମୋହରୁ ସ୍ମୃତି ଭ୍ରମ ହେଉଛି, ସ୍ମୃତି ବିସ୍ମୃତି ହେଉଛି ଆମର, ଏବଂ ସ୍ମୃତି ବଂଶ ହେଲେ ଆମର ବୁଦ୍ଧି ମଧ୍ୟ ନଷ୍ଟ ହେଇଯାଉଛି. ତେଣୁ ଆମର ବୁଦ୍ଧି ଯେହେତୁ ନଷ୍ଟ ହେଇଯାଉଛି ସେଥିପାଇଁ ଆମେ ଏ ଭୌତିକ ଜଗତରେ ଆମର ପତନ ହେଇଯାଉଛି. ତିନି ଭାବରେ ବୁଦ୍ଧି ନଷ୍ଟ ହେଉଛି ଭଗବତୀତାର ତୃତୀୟ ଅଧ୍ୟାୟରେ ଭଗବାନ ସଫା କରୁଛନ୍ତି ଯେ ଧୂମେନା ବିହତେ ବହ୍ନି ଯଥା ଦର୍ଶ ମିଳିନ ଯଥୋର୍ଲୁଏନା ଭୂତ ଗର୍ଭ ତଥା ତେହେ ଦମା ଭୂତ. ଏ ଯେଉଁ ସନ୍ତାନ ଯେମିତି ରହିଛି ସେ ମଧ୍ୟ ଗୋଟେ ଆବୃତ୍ତି ଅବସ୍ଥାରେ ଆବୃତ ସେଟା ହେଉଛି ତମଗୁଣର ଆବୃତ୍ତି. ଯଥା ବହ୍ନେ ବହ୍ନି ବା ଅଗ୍ନି ଧୂଆଁ ଦ୍ୱାରା ଯେମିତି ଆବୃତ ହେଇକି ରହୁଛି ସେମିତି ଆମର ଯେଉଁମାନଙ୍କର ବୁଦ୍ଧି ସତ୍ୟଗୁଣ ଦ୍ୱାରା ଆବୃତ ହେଇକି ରହୁଛି ସେଇଟା ହେଉଛି ଅଗ୍ନି ଯେମିତି ଧୂଆଁ ଦ୍ୱାରା ଆବୃତ ହେଇକି ରହିଥାଏ ସେଇଭଳି ଭାବେ ତାଙ୍କର ବୁଦ୍ଧି ଆବୃତ ହେଇକି ରହିଛି, ସତ୍ୟଗୁଣ ଦ୍ୱାରା ଆବୃତ ହେଇକି ରହୁଛି. ପୁଣି ଧୂମେନା ବିହତେ ବହ୍ନି ଯଥା ଦର୍ଶ ମିଳେ ନିର ବା ଯେଉଁ ଦର୍ପଣ ରହିଛି ଦର୍ପଣରେ ଯେମିତି ଧୂଳି ପଡ଼ିଗଲେ ଆମେ ତା ଦେହରେ ଆମର ନୂଆ ଦେଖିପାରିବା ନାହିଁ, ପ୍ରତିବିମ୍ବ ଦେଖିପାରିବା ନାହିଁ. ତେଣୁ ସେହିଭଳି ଭାବେ ଯେଉଁମାନଙ୍କର ବୁଦ୍ଧି ରଜଗୁଣ ଦ୍ୱାରା ଆବୃତ ହେଇକି ରହିଛି ସେମାନେ ମଧ୍ୟ ପ୍ରକୃତ ତାଙ୍କ ବିଷୟରେ ଜାଣିପାରୁନାହାନ୍ତି. ଏବଂ ଆଉ ଗୋଟେ ହେଉଛି ଯତ ଲୁଏନା ଭୂତ ଗର୍ଭ, ଆଉ ଗର୍ଭରେ ଯେମିତି ଗର୍ଭ ସନ୍ତାନ ଯେମିତି ଆବୃତ ହେଇକି ରହିଥାଏ ସେହିଭଳି ଭାବେ ଯେଉଁମାନେ ତମଗୁଣ ଦ୍ୱାରା ଆବୃତ ହେଇକି ରହିଛନ୍ତି ସେମାନେ ମଧ୍ୟ ତାଙ୍କର ଜ୍ଞାନ ଆଚ୍ଛନ୍ନ ହେଇକି ରହିଛି. ତେଣୁ ଇଏ ମୋହ ପ୍ରସ୍ତ ଅବସ୍ଥା ରହିଛି. ଏବଂ ଏ କଥା ଅର୍ଜୁନ ଅଜିତ ପାଇଁ କଥା କହୁଛନ୍ତି ଯେ ମୋର ମୋହ ଆଉ ନଷ୍ଟ ମୋହ ସ୍ମୃତି, ମୋର ଯେତେବେଳେ ମୋହ ନଷ୍ଟ ହେଇଯାଉଛି ସେତେବେଳେ ସ୍ମୃତି ଆସିବ. ଆମର ଯେହେତୁ ଆମର ମୋହ ପ୍ରସ୍ତ ଅବସ୍ଥା ଅଛେ ସେଥିପାଇଁ ଆମେ ବର୍ତ୍ତମାନ ପ୍ରକୃତ ସ୍ମୃତି ଆମର ନୁହେଁ, ଆମର ଯେଉଁ ଭଗବତ ସ୍ମୃତି ଆମେ ଭଗବାନଙ୍କର ଅଂଶ ଏସବୁ ଆମେ ଭୁଲିଯାଇ କାହିଁକି ନା ଯେହେତୁ ଆମର ଏ ମୋହ ଭିତରେ ଅଛି ଦ୍ୱନ୍ଦ ମୋହ ଜଗତ, ଏଇ ଜଗତଟାକୁ ଦ୍ୱନ୍ଦ୍ୱ ମୋହ ଜଗତ ତେଣୁ ଏ ମୋହ ଥିବା ହେତୁ ଆମେ ଆମର ସ୍ମୃତିଟି ଯେତେବେଳେ ନଷ୍ଟ ହେଇଯାଉଛି ସେତେବେଳେ ଆମର ବୁଦ୍ଧି ମଧ୍ୟ ନଷ୍ଟ ହେଇଯାଉଛି, ତେଣୁ ଆମେ ଭଗବାନଙ୍କୁ ଜାଣିପାରୁନାହିଁ। ତେଣୁ ଅର୍ଜୁନ କହୁଛନ୍ତି ଯେ ମୋର ଆପଣଙ୍କ କୃପାରୁ ନଷ୍ଟ ମୋହ ବା ସ୍ମୃତି ଲଜ୍ଜା, ମୋର ମୋହ ଯେହେତୁ ନଷ୍ଟ ହେଇଯାଉଛି ବର୍ତ୍ତମାନ ମୁଁ ସ୍ମୃତି ଫେରିପାରୁଛି, ତେଣୁ ସ୍ମୃତି ଲଜ୍ଜା ନଷ୍ଟ ମୋହ ସ୍ମୃତି ପ୍ରସାଦ ଭଗବାନଙ୍କ କୃପା, ଭଗବାନଙ୍କର ଯେଉଁମାନେ ଶୁଦ୍ଧ ଭକ୍ତ ତାଙ୍କର କୃପା ପ୍ରାପ୍ତ ହେଲେ ହିଁ ଆମର ଏହି ଅବସ୍ଥା ହେଇପାରିବ, ନହେଲେ ହେଇପାରିବ ନାହିଁ। ତେଣୁ ଚିତ୍ତସ୍ମିଗତ ସନ୍ଦେହ ବର୍ତ୍ତମାନ ମୋର କୌଣସି ଆଉ ସନ୍ଦେହ ନାହିଁ, ଏବଂ କରିଚି ବଚନ କର ଆପଣ ଯାହା କହିବେ ତାହା ମୁଁ କରିଛି ବଚନ କର। ପ୍ରଥମେ ଅର୍ଜୁନ କ'ଣ କହୁଥିଲେ, ଭଗବାନ ଯଦି ତାଙ୍କୁ କହୁଛନ୍ତି ତମେ ଯୁଦ୍ଧ କର, ଯୁଦ୍ଧକୁ ଆସିଯାଇଛନ୍ତି ନା, କହୁଛନ୍ତି ଯେ ସେନାବେଳେ ଉଭୟ ମଧ୍ୟ ରଥ ତା ପାଇଁ ଅର୍ଜୁନ ଆଗ ଭୀଷ୍ମ ଶଙ୍ଖ ବଜେଇ ଦେଇଛନ୍ତି, ତାପରେ ଏମାନେ ଶଙ୍ଖ ବଜେଇ ଦେଇ ପାରିଛନ୍ତି, ମାଧବ ପାଣ୍ଡବ ଶୈବ ଦିବ୍ୟ ଶଙ୍ଖ ପ୍ରଦାନ କରୁ, ମାଧବ ପାଣ୍ଡବ ଏମାନେ ସମସ୍ତେ ତାଙ୍କର ଶଙ୍ଖ ବଜେଇ ସାରିଛନ୍ତି, ତେଣୁ ଯୁଦ୍ଧ ଆରମ୍ଭ ହେଇଯିବା କଥା। ତେଣୁ ଅର୍ଜୁନ ଭଗବାନ କହୁଛନ୍ତି ଚେନ୍ନାଇରୁ ଉଭୟ ମଧ୍ୟରେ ରଥ ସ୍ଥାପନ ଅର୍ଜିତ ଉଭୟ ସୈନ୍ୟଙ୍କ ମଧ୍ୟରେ ମୋର ଆମର ରଥକୁ ଏଇଟା ସ୍ଥାପନ କର ବୋଲି ସେ ତାଙ୍କୁ ଆଦେଶ ଦେଇଛନ୍ତି। କାରଣ ଭଗବାନ ନିଜେ ତାଙ୍କର ସାରଥି ହିସାବରେ କାର୍ଯ୍ୟ କରୁଛନ୍ତି, ତାଙ୍କର ରଥର ସାରଥି ହିସାବରେ କାର୍ଯ୍ୟ କରୁଛନ୍ତି। ଏବଂ ଯେତେବେଳେ ଭଗବାନ ନେଇକିରି ଭୀଷ୍ମ ଦ୍ରୋଣ ପ୍ରମୁଖ କଥା ଭୀଷ୍ମ ଦ୍ରୋଣ ଯେଉଁଠି ଆସୁଛନ୍ତି ସେଇଠି ଯେତେବେଳେ ରଥକୁ ନେଇ ରଖିଛନ୍ତି ସେତେବେଳେ ସେ ତାଙ୍କର ମୁହଁ ଆସିଯାଉଛି। ଦୃଷ୍ଟିମ ସୁଦନମ କୃଷ୍ଣ ସିଦ୍ଧନ୍ତି ମନଙ୍କ ପ୍ରାଣୀ ମୁଖମିତ ସମସ୍ତ ଏଠି ଯୋଉ ଏଇ ଯୁଦ୍ଧ କରିବା ପାଇଁ ଯେଉଁମାନେ ସବୁ ଆସିଛନ୍ତି ତାଙ୍କୁ ଯେତେବେଳେ ମୁଁ ଦେଖୁଛି ଦୃଷ୍ଟିମ ସୁଦନମ କୃଷ୍ଣ ଯୁଦ୍ଧୁ ସମସ୍ତ ସିଦ୍ଧନ୍ତି ମନଙ୍କ ପ୍ରାଣୀ ମୋର ଶରୀର ବର୍ତ୍ତମାନ ଆଉ ଠିକ ଭାବରେ ଶରୀରରେ ବର୍ତ୍ତମାନ ସିଦ୍ଧନ୍ତି ମାନେ ଶରୀର କମ୍ପମାନ ହେଇଯାଉଛି, ମୁଖମିତ ପରିସ୍ଥିତି ମୁଖ ମଧ୍ୟ ଶୁଷ୍କ ହେଇଯାଉଛି। ବେପତୁସ୍ତ ଶରୀର ନେଇ ଶରୀରରେ ବିଭିନ୍ନ ପ୍ରକାର କମ୍ପ ଆସୁଛି, ରୋମହର୍ଷ ଯାଉଛି ଗାନ୍ଧୀବ ସଂସ୍କୃତି ହସ୍ତା ତୋ ତେଲ ପରିଗ୍ରହ ଗାନ୍ଧୀବ ତାଙ୍କର ଅର୍ଜୁନଙ୍କର ଗୋଟେ ନାମ ହେଉଛି ଗାନ୍ଧୀବ ଧାରୀ, ତାଙ୍କର ଯୋଉ ଧନୁ ସେ ହେଉଛି ବହୁତ ଫେମସ୍ ଧନୁ ଗାନ୍ଧୀବ ଏବଂ ଗାନ୍ଧୀବ ସଂସ୍କୃତ ହସ୍ତା ହାତରୁ ତାଙ୍କର ଗାନ୍ଧୀବ ଧନୁ ବି ତଳୁ ପଡ଼ିଯାଉ ଏବଂ ତୋପ ଚାହିଁବ ପରିଚୟ ହେଲେ ତାଙ୍କର ସମସ୍ତ ଶରୀର ଜଳିଲା ଭଳିଆ ତାଙ୍କୁ ବୋଧ ହେଉଛି। ଏହି ପରିସ୍ଥିତି ଇଏ ଯେଉଁ ମୁହଁର ଅବସ୍ଥା ଏଟା ରହୁଛି ମୁହଁ ଦ୍ୱାରା ଏଟା ହେଉଛି। କିନ୍ତୁ ଯେତେବେଳେ ଭଗବାନ ତାଙ୍କୁ ଜ୍ଞାନ ପ୍ରଦାନ କରୁଛନ୍ତି ତାପରେ ସେ ଆସ୍ତେ ଆସ୍ତେ ସେ ଜ୍ଞାନ ପ୍ରାପ୍ତ ହେଲା ପରେ ସେ କହୁଛନ୍ତି ଯେ ମୋର ଗୋଟେ ମୁହଁ ନଷ୍ଟ ନଷ୍ଟ ମୋହ ସ୍ମୃତି ଲଗ୍ଧା ପ୍ରସାଦ ଆପଣ ସୁପା ଏଇଟା ହେଇପାରେ ତେଣୁ ଚିତ୍ତରେ ଗତ ସନ୍ଦେହ ମୋର ବର୍ତ୍ତମାନ ସନ୍ଦେହ ନାହିଁ। କାରଣ ପ୍ରଥମେ ଯେତେବେଳେ ଭଗବାନ କହୁଥିଲେ ତମେ ଯୁଦ୍ଧ କର ବୋଲି ଦ୍ୱିତୀୟ ଅଧ୍ୟାୟ ପ୍ରଥମେ ଭଗବାନ ଯେତେବେଳେ କହୁଛନ୍ତି କୃତତ୍ୱା କଷ୍ମଳ ମିଲମ ବିଷମେ ସମୁପସ୍ଥିତ ଅନାର୍ଥ ଦୃଷ୍ଟିଙ୍କ ଅକ୍ଷରତ୍ୱ ଅକ୍ଷତି କର୍ମର୍ଜୁନ ତୈବ ମହାତ୍ମା ଗମ ପାର୍ଶ୍ୱ ନୈତତ୍ୱ ଉପଦ୍ୟତେ କ୍ଷୁଦ୍ରମ ହୃଦ ଦୌର୍ବଲ୍ୟ ତତ୍ତ୍ୱ ଚେଷ୍ଟ କରନ୍ତ ଏସବୁ ଅନାର୍ଯ୍ୟ ଜିନିଷ ତମ ମନ୍ଦ ଭିତରେ କେମିତି ଆସିବ ତମ ମସ୍ତିଷ୍କକୁ ତମ ବୁଦ୍ଧି କେମିତି ଆସିବ ବର୍ତ୍ତମାନ ବିଷମ ପରିସ୍ଥିତି ଆସୁ ଅର୍ଥାତ୍ ଯୁଦ୍ଧକାଳୀନ ପରିସ୍ଥିତି ରହିଛି ତେଣୁ ଏହି ସମୟରେ ଏହିସବୁ ଅନାବଶ୍ୟକ ଜିନିଷ ତମର କେମିତି ଆସୁ ତେଣୁ ଏହିସବୁ ତ୍ୟାଗ କରି ଚତ୍ୱଶିଷ୍ଟ କରନ୍ତୁ ଆଉ ବର୍ତ୍ତମାନ ଯୁଦ୍ଧ କର ସମସ୍ତ କିନ୍ତୁ ଭଗବାନ ସେମିତି ଯୁକ୍ତି କରୁଛନ୍ତି ଯେ କେମିତି କଥା ଭୀଷ୍ମ ମହନ୍ତା କିଏ ଜଣାଉଛି ଆମ ଋତୁଲର ଇସୁବି ପ୍ରତିଯୋଗିତା ଯାହା ପରିଶୁଲର କେମିତି ମୁଁ ଆପଣଙ୍କୁ ସେ ଆମର ଏମାନେ ଯେଉଁମାନେ ପୂଜାର ଯୋଗ୍ୟ ଭୀଷ୍ମ ଇତ୍ୟାଦି ଗୁରୁ ଦ୍ରୋଣାଚାର୍ଯ୍ୟ ଭୀଷ୍ମ ପିତାମହ ଏମାନେ ହେଉଛନ୍ତି କ'ଣ ଏମାନେ ପୂଜାର ଯୋଗ୍ୟ ପୁଣି ତାଙ୍କୁ କେମିତି ମୁଁ ବାଣରେ ତାଙ୍କ ସହିତ ଯୁଦ୍ଧ କରିବି ବା ଧନୁରେ ତାଙ୍କ ସହିତ କେମିତି ଯୁଦ୍ଧ କରିବି କଥାରେ ମଧ୍ୟ ତାଙ୍କ ସହିତ ଯୁଦ୍ଧ କରିବା ପାଇଁ ମୁଁ ଚିନ୍ତା କରିପାରୁନାହିଁ ଆଉ ଏଇ ଯେଉଁ ଧନୁ ଇତ୍ୟାଦି ଯୁଦ୍ଧ କରିବା କଥା କ'ଣ ପ୍ରଶ୍ନ ହେଉଛି ଏମିତି ଭାବେ ସେ ଭଗବାନ ସହିତ ଯୁଦ୍ଧ କରୁଛନ୍ତି। ଗୁରୁ ନଷ୍ଟି ମହାନୁଭାବାନ ଶ୍ରେୟ ଭକ୍ଷଣ ମଧ୍ୟ ମଧ୍ୟ ଲୋକେ ହତ୍ୟାର୍ଥ କାମାନ ଗୁରୁ ନିଜେ ଭଗବାନ ଅଧିକ ପ୍ରତିଷ୍ଠା ଗୁରୁଙ୍କୁ ହତ୍ୟା କରି ତାଙ୍କର ରକ୍ତରେ ପ୍ରାୟତ ହେଇକିରି ଏଇ ଯେଉଁ ଯୁଦ୍ଧରେ ମୁଁ ଯଦି ଯୁଦ୍ଧ ଜୟଲାଭ କରିବି ତାହେଲେ ସେ ଜୟଲାଭ କ'ଣ ମୂଲ୍ୟ ଏଇ ଭାବରେ ସେ ଭଗବାନଙ୍କୁ ସେ ଦେଖୁଛନ୍ତି। ପ୍ରଥମେ ଅର୍ଜୁନ ଭଗବାନଙ୍କୁ ସବୁ ଜ୍ଞାନ ଦେଉଛନ୍ତି ନା ପ୍ରଥମ ଅଧ୍ୟାୟ ସବୁ ଅର୍ଜୁନ ବିଷୟ ଯୁଗରେ ଅର୍ଜୁନ ଭଗବାନଙ୍କୁ ଜ୍ଞାନ ପ୍ରଦାନ କରୁଛନ୍ତି ଇଏ ହେଉଛି ଗୁରୁ ବିନ୍ଦୁ ଯୋଉଟା କହନ୍ତି ଆମର ଆମର ସେଦିନ କହୁଥିଲେ ମାଷ୍ଟ୍ରବୁ କହୁଥିଲେ ଗୁରୁଙ୍କୁ ଶିଷ୍ୟ ଗୁରୁଙ୍କ ଠାରୁ ଗ୍ରହଣ କରିବା କଥା ଜ୍ଞାନ ଗ୍ରହଣ କରିବା କଥା କିନ୍ତୁ ଯେଉଁମାନେ ଶିଷ୍ୟମାନେ ପ୍ରକୃତ ଶିଷ୍ୟତ୍ୱ ଗ୍ରହଣ କରିନାହାନ୍ତି ସେମାନେ ଗୁରୁଙ୍କୁ ଜ୍ଞାନ ପ୍ରଦାନ କରନ୍ତି ତେଣୁ ଅର୍ଜୁନ ସେଭଳିଆ ପ୍ରଥମ ଅଧ୍ୟାୟରେ ବହୁତ ପ୍ରକାର ଜ୍ଞାନ ପ୍ରଦାନ କରିଛନ୍ତି ଯେଉଁ ସବୁ ପ୍ରଶ୍ନ ପଚାରିଛନ୍ତି ଯେଉଁ ସବୁ ଜ୍ଞାନ କରିଛନ୍ତି ଭଗବାନ ତାପର ଦ୍ୱିତୀୟ ଅଧ୍ୟାୟରେ ସେସବୁକୁ ତାର ସେ ଉତ୍ତର ଦେଇଛନ୍ତି। ଏସବୁ ମୋହର ଅବସ୍ଥା ରହୁଛି ଏ ଯୋଉ ଛୋଟ ପିଲା ଯିଏ ରହୁଛି ତାର ସେ ମୋହ ଅବସ୍ଥା ରହିଥିବା ହେତୁ ସେସବୁ ସେ ମିଳିବାରେ ତେଣୁ ଅର୍ଜୁନ ପ୍ରଥମ ଅଧ୍ୟାୟ ଅଣତିରିଶ ଶ୍ଳୋକରେ ପଚାରୁଛନ୍ତି ଯେତେବେଳେ କହୁଛନ୍ତି ଯେ ବେପତୁସ୍ତ ଶରୀର ମେଇ ରୋମ ହସ୍ତ ଯାଏ ଗାନ୍ଧୀବ ସଂସ୍କୃତ ହସ୍ତା ଯୋଗଚାରି ପରିଚାଳ ମୋର ବର୍ତ୍ତମାନ ଶରୀରରେ ବିପତ୍ତୁ ଆସିବା କମ୍ପ ସବୁ ଆସି ପହଞ୍ଚିଯାଉଛି ତେଣୁ ବର୍ତ୍ତମାନ ମୋର ବର୍ତ୍ତମାନ ଗାନ୍ଧୀବ ଧନୁ ମଧ୍ୟ ମୋର ହାତରୁ ଖସିଯାଉଛି ତେଣୁ ଆର ଉତ୍ତରରେ ଭଗବାନ ଦ୍ୱିତୀୟ ଅଧ୍ୟାୟରେ 31 ଶ୍ଳୋକରେ କହିଛନ୍ତି એ સ્વધર્મ અપી કાવ્ય ન વિકમ મહર્ષિ ધર્માધ્યાશ્રે અન્ય ક્ષેત્ર સ્વધર્મ ક્ષેત્રીય ધર્મ કોણ ક્ષેત્રીય ધર્મ અષ્ટાધ્યાય ભગવાન કહું શૌર્ય તેજ દ્રુતિ દાખ્ય યુદ્ધ ચાપ્ય પરાયણ દાન મિત્ર ભાવ ક્ષેત્ર કર્મ સમાવે ये लोग स्वर्जस्त जो जो मैंने कौन क्षेत्रीय कर्म हो गया तेणु कर क्षेत्रीय जैसे राजा है कि बर्तमान युग कौन होती ना जो मैंने क्षेत्रीय नुहति से बर्तमान राजा है राजा जी है से युद्ध फास्ट प्रथम रही युद्ध सामना जैसे रही सेनापति से युद्ध सामना रही से युद्ध कर बर्तमान जेहेतु आम ବୈଦିକ ଯୋଉ କହିଲି ଧର୍ମର ଗ୍ରାଣୀ ହେଇଯାଉଛି ତେଣୁକରି ବୈଦିକ ସଭ୍ୟତାରେ ଯୋଉ ରହିଛି ଯୋଉ ରାଜା ଯିଏ ସେ ହେଉଛି ରାଜା ଭଗବାନଙ୍କ ପ୍ରତିନିଧି ନାରାୟଣ କେ ନରାଧିପ ଭଗବତୀତା ଦର୍ଶନ ଭଗବାନ କିନ୍ତୁ ବର୍ତ୍ତମାନ ଯେଉଁମାନେ ରାଜା ହେଉଛନ୍ତି ସେମାନେ ଭଗବାନଙ୍କ ପ୍ରତିନିଧି ଭାବେ ରାଜା ହେଉନାହାନ୍ତି ବିଶେଷ ଭାବରେ ଆମ ଭାରତବର୍ଷରେ ବର୍ତ୍ତମାନ ହେଉଛି ଧର୍ମ ନିରପେକ୍ଷ ରାଷ୍ଟ୍ର ବୋଲି କୁହାଯାଉଛି ଅର୍ଥାତ୍ ଧର୍ମକୁ ସେମାନେ ଗ୍ରହଣ କରିବେନି ତେଣୁ ଧର୍ମକୁ ଯଦି ଗ୍ରହଣ କରିବେ ନାହିଁ ସେମାନେ କ'ଣ ଆଉ ଭଗବାନଙ୍କ କଥା ଅନୁସାରେ କ'ଣ କାର୍ଯ୍ୟ କରିବେ ତେଣୁ ସେଠି କହୁଛି କେମିତି ଆନନ୍ଦ ଜଣେ ରହିପାରିବ ଶାନ୍ତି ରହିପାରିବ ବା ସୁଖ ସମୃଦ୍ଧି କେମିତି ଜଣେ ରହିପାରିବ ତେଣୁ ବର୍ତ୍ତମାନ ଯୁଗରେ କୁହନ୍ତି ବର୍ତ୍ତମାନ ଯୁଗରେ ଆମର ଯିଏ ଶାସନ ରହୁଛନ୍ତି ସେମାନେ ଘର ଭିତରେ ରହୁଛନ୍ତି ମାନେ ସୁରକ୍ଷିତ ଘର ଭିତରେ ରହି ସେମାନେ ନିର୍ଦ୍ଦେଶ ହେଉଛନ୍ତି ଫୋନରେ ନିର୍ଦ୍ଦେଶ ହେଉଛନ୍ତି ହଁ ଯୁଦ୍ଧ କର ଏଭଳି ଭାବରେ ସେମାନେ ନିର୍ଦ୍ଦେଶ ହେଉଛନ୍ତି କିନ୍ତୁ ଯୁଦ୍ଧ ସ୍ତରକୁ ସେମାନେ ଯାଇପାରୁନାହାନ୍ତି ତେଣୁ କ୍ଷେତ୍ରୀୟ କର୍ମ ହେଉଛି କ୍ଷେତ୍ରୀୟ କର୍ତ୍ତବ୍ୟ ହେଉଛି ସେମାନେ ଯୁଦ୍ଧ କରିବେ ଯୁଦ୍ଧରେ ପଳାୟନ କରିବେ ତେଣୁ ଭଗବାନ କଥା କହୁଛନ୍ତି ଯେ ସ୍ୱଧର୍ମ ଆମକୁ ଜାଗୃତି ନ ବିକମ୍ପି ନହେଉଛି ଯଦି ତମେ ସ୍ୱଧର୍ମ ବିଷୟରେ ଚିନ୍ତା କରିବ ତାହେଲେ ତମର କମ୍ପାନୀ ଆସିବ ଏଇଟା ମୋର ଧର୍ମ ମୁଁ ଏଇଟା କରିବି ତେଣୁ ଇଏ କରିବା ଏଇଭଳି ଭାବରେ ଆମେ ଏଇ ରହିଛି ସବୁ ବିଭିନ୍ନ ପ୍ରକାର ଯେଉଁ ପ୍ରଥମ ଅଧ୍ୟାୟରେ ବିଭିନ୍ନ ପ୍ରକାର ଉପଦେଶ ଭଗବାନଙ୍କୁ ସେ ଦେଇଛନ୍ତି ଅର୍ଜୁନ ଏବଂ ବିଭିନ୍ନ ପ୍ରକାର ଜ୍ଞାନ କଥା କହିଛନ୍ତି ଭଗବାନ ତାପରେ ଶୁଣିଲା ପରେ ଅର୍ଜୁନଙ୍କୁ ତାପରେ ଯେତେବେଳେ ଭଗବାନଙ୍କର ଶରଣ ଯାଇଛନ୍ତି ଅର୍ଜୁନ ଭଗବାନ ପ୍ରଥମେ ତାଙ୍କୁ କହିଛନ୍ତି ପଢିବେ ସେମାନେ ଯୋଉମାନେ ଭକ୍ତ ନୁହନ୍ତି ସେମାନେ କହିବେ ଅର୍ଜୁନ ଯାହା କହିଛନ୍ତି ଠିକ କହିଛନ୍ତି କାରଣ ଭାଇ ଗୁରୁ ଏମାନେ କେମିତି ହତ୍ୟା କରିବେ ଏସବୁ ଯୁଦ୍ଧ କେମିତି କରିବେ ହିଂସା କାହିଁକି ଆଶ୍ରୟ ଗ୍ରହଣ କରିବେ ଅହିଂସାଟା ଭଲ ଏଭଳି ଭାବରେ ସାଧାରଣ ଲୋକମାନେ କହିବେ କିନ୍ତୁ ପ୍ରକୃତରେ ମୁଁ ଯେଉଁ କହୁଥିଲି ଆପାତ ବିଚାର ତତ୍ତ୍ୱ ବିଚାର ଆପାତ ବିଚାରରେ ଅର୍ଜୁନ କଥା ସବୁ ଲାଗିବ ଠିକ କଥା ଯାହା କହୁଛନ୍ତି କିନ୍ତୁ ତତ୍ତ୍ୱ ବିଚାର ଯେତେବେଳେ କରାଯିବ ସେତେବେଳେ କହିବେ ଯେ ଭଗବାନ ତାକୁ ଅସୁଚ୍ୟାନ ସ୍ୱତଃ ପ୍ରଜ୍ଞା ବା ଆଦାଂଶ ଭାଷ ସେ ଗତାଶୁ ନଗତାଶୁ ସେ ନାନୁଛନ୍ତି ପଣ୍ଡିତା ତମେ ବହୁତ ବୁଦ୍ଧିମାନ ଭଳିଆ କଥା କହୁଛ କିନ୍ତୁ ବୁଦ୍ଧିମାନ ବ୍ୟକ୍ତି ଯେଉଁଥିରେ ଚିନ୍ତା କରନ୍ତି ନାହିଁ ବା ସୂଚନା କରନ୍ତି ନାହିଁ ତମେ ସେଇ କଥା ହିଁ ଚିନ୍ତା କରୁଛ ଗତାଶୁନ କଥା ସେ ଯୋଉ ଜୀବନ ପ୍ରାଣ ଅଛି ଯୋଉ ପ୍ରାଣ ଗୋଟେ ଲୋକର ଅଛି ସେ ପୁଣି ପ୍ରାଣ ଚାଲିଯାଉଛି ସେ ଜନ୍ମ ନେଉଛି ପୁଣି ମୃତ୍ୟୁବରଣ କରୁଛି ତେଣୁ ଏଇ ଜନ୍ମ ମୃତ୍ୟୁ ପାଇଁକି ସାଧାରଣ ପଣ୍ଡିତ ଜଣେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏଥିରେ ଆଲୋଚନା କରନ୍ତି ନାହିଁ ବା ସୂଚନା କରନ୍ତି ନାହିଁ ତେଣୁକରି ଜନ୍ମରେ ସେଥିପାଇଁ ସେମାନେ ଆନନ୍ଦିତ ହୁଅନ୍ତି ନାହିଁ ବା ମୃତ୍ୟୁରେ ସେମାନେ ଶୋକ କରନ୍ତି ନାହିଁ ଯେଉଁମାନେ ପ୍ରକୃତ ବୁଦ୍ଧିମାନ ବ୍ୟକ୍ତି ତେଣୁ ଆମର କହିବାକୁ ଯେମିତି ଥିଲା ଯେ ଭଗବାନ ଯେତେବେଳେ ପ୍ରଥମେ ଅର୍ଜୁନ କହିଲେ ତମେ ଯୁଦ୍ଧ କର କିନ୍ତୁ ସେ ବିଭିନ୍ନ ପ୍ରକାର ଜ୍ଞାନ ଉପଦେଶ ଦେଉଛନ୍ତି ଭଗବାନ ଯେ ଯୁଦ୍ଧ କରିବାଟା ଠିକ୍ ନୁହଁ କିନ୍ତୁ ତାପରେ ଯେତେବେଳେ ଭଗବାନଙ୍କର ଶରଣରେ ଯାଇଛନ୍ତି ଭଗବାନଙ୍କର ଶିଷ୍ୟତ୍ୱ ଗ୍ରହଣ କରିଛନ୍ତି ତାପରେ ସେ ଜ୍ଞାନଟା ବୁଝିପାରିଛନ୍ତି ଭଗବାନଙ୍କର ଅବଶ୍ୟ ଭଗବତ ଗୀତା ଅର୍ଜୁନ ଜଣେ ସାଧାରଣ ବ୍ୟକ୍ତି ନୁହଁ ସେ ହେଉଛନ୍ତି ଭଗବାନଙ୍କର ସଖା ଭଗବାନଙ୍କର ଭକ୍ତ ବହୁତ ଭକ୍ତ ଅଛନ୍ତି ସଖା ସେଠି ରହୁଛନ୍ତି ତମେ ଖାଲି ଯେ ମୋର ଭକ୍ତ ତାହେଲେ ତମେ ମୋର ମଧ୍ୟ ସଖା ତେଣୁ ଅର୍ଜୁନ ବଦ୍ଧ ସାଧାରଣ ବଦ୍ଧ ଜୀବ ନୁହନ୍ତି ସେ ହେଉଛନ୍ତି ବହୁତ ମୁକ୍ତ ଜୀବ କିନ୍ତୁ ଆମକୁ ଶିକ୍ଷା ଦେବା ପାଇଁ ତାଙ୍କୁ ସେଭଳି ପରିସ୍ଥିତି ଭଗବାନ କରିଛନ୍ତି ଯେ ଭଗବତ ଗୀତାର ଜ୍ଞାନ ଯେଉଁ ଭଗବାନ ପ୍ରଦାନ କରିବେ ଯାହାଫଳରେ କି ସାରା ବିଶ୍ୱ ଏଇ ଜ୍ଞାନକୁ ଗ୍ରହଣ କରିବେ ଅର୍ଜୁନକୁ ଯଦି ସେ ଭଗବାନ କରିନଥାନ୍ତେ ହେଇନଥାନ୍ତେ ସେ ଅର୍ଜୁନ ତାହେଲେ ସେ ଭଗବାନ କଥା ନିଶ୍ଚିତ ଯୁଦ୍ଧ କରିଥାନ୍ତେ ଆଉ କିଛି ସେ ପ୍ରଶ୍ନ ପଚାରିନଥାନ୍ତେ କିନ୍ତୁ ତାହା ହେଇଥିଲେ ଆମେ ଭଗବତ ଗୀତାର ଜ୍ଞାନରୁ ବର୍ତ୍ତି ଚାହିଁଥାନ୍ତେ ସେଥିପାଇଁ ଭଗବାନ ବି ବ୍ୟବସ୍ଥା କରିଛନ୍ତି ପରୀକ୍ଷିତ ମହାରାଜକୁ ଯେଉଁ ଅଭିଶାପ ଦିଆଗଲା ସିଙ୍ଗି 5 ବର୍ଷ 12 ସେ ଅଭିଶାପ ଦେଲେ એટલે ભગવાનના આરાધના સુધી જ્યાં સુધી સમગ્ર સમાજ કલ્યાણ કરી સમગ્ર સમાજ એ મહાભારત શ્રીમદ ભાગવત ઉપદેશ સમર્પણ કરી સમગ્ર શ્રીમદ ભાગવત સંદેશ સમર્પણ કરી કરી તેણુ અંતિમરે અર્જુન કહુંછી જે એ જો આપણ મતે તો જ્ઞાન દેલે તો વર્તમાન સ્થિતિ ગત સંદેહ મોર વર્તમાન સંદેહ કિછ ના એ તીનોટી જિનિષ બહુત મારાત્મક જિનિષ અજ્ઞતા અપ્રધાન સંશયાત્મા જિનિષ જેમને અજ્ઞ અછંતી એવં તાંક ઉપરે આઉ ટીકે જેમને આઉ ટીકે અધિક એ હોચી કરણ ના અજ્ઞતા અશ્રદ્ધાન જેમન કો શ્રદ્ધા નહીં ભગવદ્ગીતાર નવમધ્યાયરે ભગવાન કહુଛନ୍ତି અશ્રદ્ધાન કૃષ્ય ધર્મશાસ્ત્ર પરંતપ અપ્રાપ્યમાન નિવર્તંતે મૃત્યુ સંસાર ગતં ભગવાન કથા જે આમે શ્રદ્ધા હરાની તાહેલે કણ ફળ ના આમે એ મૃત્યુ સંસાર ભગવાન કથા જેમને શ્રદ્ધાવાન કરીબે શ્રદ્ધાવાન રહતે જ્ઞાન શ્રદ્ધા જેમને શ્રદ્ધાર્થિત એ કરીબે શ્રદ્ધાવાન અનુસૂય શ્રદ્ધાવાન અનુસૂય તેનો અર્જુન દિવસ મોર એ ગમે સંશય હેલા મોર એ સંશય દૂર કરું એ સંદેહ મત દૂર કરું એવું ભાવે જે શિષ્ય જે ગુરુ કુ તાંકર સંદેહ સુ રહેછી એ સંદેહ તો પ્રકાર થી દૂર કરવા તેનો અંતિમ અર્જુન કહું મોર વર્તમાન ગત શું ગત સંદેહ સ્થિત શું ગત મોર આ કોણ સંદેહ નહીં વર્તમાન નિસંદેહ સ્તરે વર્તમાન આજે પહોંચે તેનું કરીશે વર્તન સ્તર આપણે જ્યાં કહીએ હું ત્યાં કહીશ କାରଣ ଭଗବାନ କହୁଛନ୍ତି ଅତି ବେଳେ ଆଉ ଯୁଦ୍ଧ କରିବାକୁ କହିନାହାନ୍ତି ଯଦିଓ ମଝିରେ ବହୁତ ସ୍ଥାନରେ କହିଲେ ତମେ ଯୁଦ୍ଧ କର ଯୁଦ୍ଧ କର ଯୁଦ୍ଧ କର ପ୍ରଥମ ଅଧ୍ୟାୟ କହିଲେ ଦ୍ୱିତୀୟ ଅଧ୍ୟାୟ କହିଲେ ବିଭିନ୍ନ ସ୍ଥାନରେ ଭଗବାନ କହିଛନ୍ତି କିନ୍ତୁ ଲାଷ୍ଟ କେତୁକୁ ଭଗବାନ କହିଲେ ଯେ ଇତି ଜ୍ଞାନ ଆଖ୍ୟା ତମ ବୁଝା ବୃହତ୍ତର ମୟା ବିମୃତ୍ୟ ଅଧ୍ୟକ୍ଷର ଯଥେଷ୍ଟ ତଥା ମୁଁ ତମକୁ ବର୍ତ୍ତମାନ ଗୃହ ବୃହତ୍ତର ବୃହତ୍ତମ ତିନି ପ୍ରକାର ଜ୍ଞାନ ପ୍ରଦାନ କରିଦେବି ତେଣୁ ଏଇଟା ତମେ ବିଚାର କର ଅନେକ ବାର ସେଇଟାକୁ ବିଚାର କରି ଚିନ୍ତା କରି ଯଥେଷ୍ଟ କଥା କୁ ଆଉ କହିଲେ ତମେ ଯୁଦ୍ଧ କର ବୋଲି କହିନାହାନ୍ତି ସେ କହିଲେ ତମେ ଯାହା ଇଚ୍ଛା କରୁଛ ସେଟା କର କାରଣ ସମସ୍ତ ପ୍ରକାର ଜ୍ଞାନ ସେ ପ୍ରଦାନ କରିଦେଲେ ନା ଆଉ ସେ ଜ୍ଞାନ କୁହାଯାଏ ସେ ସାତକାଳ ରାମାୟଣ ପଢିସାରିଲା ପରେ ଯଦି ଜଣେ ପଚାରିବେ ସୀତା ସ୍ତ୍ରୀ ଲୋକ ନା ପୁରୁଷ ଲୋକ ଯେଭଳି ଭାବରେ କଥା ସେଭଳିଆ ଭଗବତ ଗୀତାରେ ସମସ୍ତ ଜ୍ଞାନ ଭଗବାନ ପ୍ରଦାନ କରିଛନ୍ତି କିନ୍ତୁ ଜ୍ଞାନ ପ୍ରାପ୍ତ ହେଇସାରିକି ଯଦି ଜଣେ ପଚାରିବ ଜଣେ ମୋତେ ଜଣେ ପଚାରନ୍ତି ଯେ ଭଗବତ ଗୀତାରେ ମାଂସ ମାଂସ ଖାଇବା ପାଇଁ ବହୁତ ମନା କରାଯାଇଛି ତେଣୁ ଇଏ ହେଉଛି ସେଇଭଳିଆ ଯେ ପ୍ରକୃତ ତତ୍ତ୍ୱଟା ସେମାନେ ବୁଝିପାରୁନାହାନ୍ତି ଆପାତ ବିଚାର ଜିନିଷ ଏତେ ଜ୍ଞାନ ପ୍ରଦାନ କରିସାରିଲା ପରେ ମଧ୍ୟ ଜଣେ ଯଦି ପଚାରୁଛନ୍ତି ଭଗବତ ଗୀତାରେ କେଉଁଠି ମନା କରାଯାଇଛି ମାଂସ ମାଂସ ଖାଇବା ପାଇଁ ତେଣୁ ସେଇ ସେଇ କଥା ତେଣୁ ଅର୍ଜୁନ କହିଲେ ଯେ ମୁଁ ଆପଣ ଯାହା ମୋତେ କହିବି କହିଛି ବଚନ ଦେବ ଆପଣ ଯାହା କହିବେ ମୁଁ ତାହା କିନ୍ତୁ ଏଇ କଥା ଶୁଣିକିରି ଭଗବତ ଗୀତାର ଏଇ ଯେଉଁ ଜ୍ଞାନ ଏଇ ଜ୍ଞାନ ପ୍ରାପ୍ତ ହେଇକିରି ଅର୍ଜୁନ ପ୍ରମ ଦୂର ହେଇ କିନ୍ତୁ ଆଉ ଜଣେ କିଏ ଶୁଣୁଥିଲେ ସେ ସମୟରେ ଏ ଭଗବତ ଗୀତା କେଉଁଠି କୁହାଯାଇଛି କୁରୁକ୍ଷେତ୍ରରେ କୁହାଯାଇଛି କୁରୁକ୍ଷେତ୍ରରେ ଭଗବାନ କହୁଛନ୍ତି ଅର୍ଜୁନ କିନ୍ତୁ ଏଇଟାକୁ ଆମେ କେମିତି ପାଉଛେ ସଞ୍ଜୟ ଶୁଣୁଥିଲି ମୋତେ ସେଠାରେ ସଞ୍ଜୟ ଶୁଣିକି ବା ଦେଖିକିରି ସେ ଧୃତରାଷ୍ଟ୍ର କହୁଛନ୍ତି ରାଜା ଧୃତରାଷ୍ଟ୍ର କହୁଛନ୍ତି କିନ୍ତୁ ରାଜା ଧୃତରାଷ୍ଟ୍ର ଶୁଣିସାରିକି ତାଙ୍କର ମନ ଦୂର ହେଇଛି ତାଙ୍କର ମନ ଦୂର ହେଇଛି କାହିଁକି ନା ଆମର ସ୍ୱାମୀ କରି ଆଚାର୍ଯ୍ୟ କହିଛନ୍ତି ଯେ ଅନ୍ତିମରେ ଯେତେବେଳେ କହିଲେ ସଞ୍ଜୟ ଯେ କ'ଣ କହିଲେ ଯେ ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁଧର ତତ୍ର ଶ୍ରୀ ବିଜୟ ଭୂତି ଧୁବା ନୀତି ମତି ମମ ମୋର ଏଇଟା ମତି ଯେଉଁଠି ଅର୍ଜୁନ ଅଛନ୍ତି ଯେଉଁଠି ଭଗବାନ ଅଛନ୍ତି ସେଠି ନିଶ୍ଚିତ ଭାବେ ବିଜୟ ହବ ସେଥିରେ କୌଣସି ସନ୍ଦେହ ନାହିଁ ସେଠି ସମସ୍ତ ସୌନ୍ଦର୍ଯ୍ୟ ସମସ୍ତ ଐଶ୍ୱର୍ଯ୍ୟ ସବୁ କିଛି ସେଠି ସମସ୍ତ ନୀତି ସେଠି ରହିବ କିନ୍ତୁ ଏକଥା ଶୁଣିକି ମଧ୍ୟ ସଞ୍ଜୟ କହିବାର ଉଦ୍ଦେଶ୍ୟ ହେଉଛି କ'ଣ ନା ତମେ ଶୀଘ୍ର ତମ ପୁଅମାନଙ୍କୁ ବନ୍ଦ କର ଯୁଦ୍ଧ କରିବା ପାଇଁ ଆର ଅର୍ଥ ହେଉଛି ସେଇଟା କିନ୍ତୁ ଆଙ୍କର ମୋହ ଦୂର ହେଇଯିବ ଯୁକ୍ତରାଷ୍ଟ୍ରଙ୍କ ମୋହ ଦୂର ହେଇଯିବ ସେ ଭାବୁଛି, ସେ ଭାବୁଛନ୍ତି ଯେ ଏମାନେ ତ ସବୁ ଅଛନ୍ତି, ଏମାନେ ସାହାଯ୍ୟ କରିବେ ଆଉ। ମାନେ ଭୀଷ୍ମଦେବ ଅଛନ୍ତି, ଭୀଷ୍ମଦେବ ହେଉଛନ୍ତି ଅମର ଘର ପାଖରେ, ସେ ନଥାଏ ପର୍ଯ୍ୟନ୍ତ ସେ ମୃତ୍ୟୁବରଣ କରିବେନି। ଦ୍ରୋଣାଚାର୍ଯ୍ୟ ଯେ ଦ୍ରୋଣାଚାର୍ଯ୍ୟଙ୍କର ହାତରେ ଶସ୍ତ୍ର ଥିବା ପର୍ଯ୍ୟନ୍ତ, ଅସ୍ତ୍ରଶସ୍ତ୍ର ଥିବା ପର୍ଯ୍ୟନ୍ତ କେହି ତାଙ୍କୁ ମାରିପାରିବେ ନାହିଁ। ସେମିତି ଜୟଦକ୍ଷ ଜଣେ ରହିଛନ୍ତି, ଜୟଦକ୍ଷ ମଧ୍ୟ ତାଙ୍କୁ କେହି ମାରିପାରିବେ ନାହିଁ। କର୍ଣ୍ଣ ମଧ୍ୟ ବହୁତ ବୀର ବ୍ୟକ୍ତି ଅଛନ୍ତି, ତେଣୁ ଏଭଳି ଅସତ୍ମା ସେ ମୃତ୍ୟୁବରଣ କରିବ ନାହିଁ। ଏଇ ସବୁ ସେ ଜାଣିଛନ୍ତି, ଧୃତରାଷ୍ଟ୍ର ଜାଣିଛନ୍ତି, ତେଣୁକରି ତାଙ୍କର ମୋହ ରହିବ, ତାଙ୍କର ମୋହ ଦୂର ହିଁ କଥା। ତେଣୁ ଜଣେ ଯଦି ଶିଷ୍ୟକୁ ଗ୍ରହଣ ନ କରିବେ ତାହେଲେ ସେ ଜ୍ଞାନଟା ପ୍ରାପ୍ତ ହୋଇପାରିବେ ନାହିଁ। କାରଣ ଯେମିତି ଗୋଟେ ଉଦାହରଣ ଦିଆଯାଏ ଆମର ମାଠିଆରେ, ଏସବୁ ଆମର ଆମର ବୈଷ୍ଣବ ଆଚାର୍ଯ୍ୟ ବୋଲିଛନ୍ତି ଯେ ସେ ଏଲ ଆର୍ ଗେଲ, ମାନେ ଜଣେ ଗୋଟେ ଆମେ ଯଦି ଗୋଟେ ମାଠିଆରେ ସବୁକିଛି ମଇଳାକୁ ଭର୍ତ୍ତିବି, ସେ ମଇଳା ମାଠିଆଟାକୁ ନେଇକିରି ଆମେ ନଦୀରେ ବୁଡ଼େଇବା, ତାହେଲେ କ'ଣ ସେ ମଇଳା କୁଆଡ଼େ ଯିବ ନା ଜଳ ପ୍ରବେଶ କରିବ? ତେଣୁ ଯେଉଁମାନେ ଆମେ ମନରେ ଆମେ ଗୋଟେ ଜିନିଷ ରଖୁଛେ, ଆମେ ପ୍ରକୃତି ସରେଣ୍ଡର କରୁନାହିଁ, ସେଥିପାଇଁ ସରେଣ୍ଡର ଆବଶ୍ୟକ ହେବ। ନିଜକୁ ସମର୍ପଣ କଲେ ହିଁ ଆମେ ଜ୍ଞାନ ପ୍ରାପ୍ତ ହୋଇପାରିବା। ଆମେ ଯଦି ମନରେ ରଖିଥିବା ଯେ ହଁ ଆମେ ଏହା ସବୁ କରିବା, ଖାଲି ବାହାରକୁ ଦେଖିବା ପାଇଁ ବାହାର ନମ୍ବର ଦେଖିବେ, ତାହେଲେ ଆମେ ପ୍ରକୃତ ଜ୍ଞାନ ପ୍ରାପ୍ତ ହୋଇପାରିବା। ତେଣୁ ଅର୍ଜୁନ ପ୍ରଥମେ ସରେଣ୍ଡର କରିଛନ୍ତି, କାର୍ପଣ୍ୟ ଦୋଷ ଅଭଦ ସ୍ୱଭାବ ତୁଚ୍ଛା ମିତ୍ରମ ଧର୍ମ ସମୁଢ ଚେତା ଯେତ୍ରେୟ ସାମି ଚିତନ ଗୃହିତର୍ମୀ ଶିଷ୍ୟ ସ୍ତ୍ରିୟମ ସାଧିମାନ୍ତମ ପ୍ରପନ୍ନ। ମୁଁ ଆପଣଙ୍କ ପାଖରେ ପ୍ରପନ୍ନ ହେଲି, ଶରଣାଗତ ହେଲି, ମୋତେ ବର୍ତ୍ତମାନ ଶୋଧନ କରନ୍ତୁ, ଶିଷ୍ୟ ଗ୍ରହଣ କରନ୍ତୁ, ଶିଷ୍ୟମାନେ ଶାସନ କରନ୍ତୁ। ତାହେଲେ ଆମେ ଯଦି ଶାସନ ଗ୍ରହଣ କରିବା ତାହେଲେ ଆମେ ଶିଷ୍ୟ ହୋଇପାରିବା, କିନ୍ତୁ ଯଦି ଶାସନ ଗ୍ରହଣ କରିବା ନାହିଁ ତାହେଲେ ଗୁରୁଦେବ ଗୋଟେ କଥା କହିଲେ ମୋତେ ଆମେ ଗ୍ରହଣ କରିବାନି, ତାହେଲେ କିଛି ମୂଲ୍ୟ ହେବ। ତେଣୁ ଏଇ ମୋହଟା ଅର୍ଜୁନ ସେ କାହିଁ ଅର୍ଜୁନ କହୁଛନ୍ତି ମୋର ମୋହ ବର୍ତ୍ତା ନଷ୍ଟ ହେବ, ମୋହ ଦୂର ହେଲେ ସେମାନେ ପ୍ରକୃତ ବୁଦ୍ଧି ପ୍ରାପ୍ତ ହେବେ, ଏବଂ ବୁଦ୍ଧି ପ୍ରାପ୍ତ ହେଲେ ବୁଦ୍ଧି ଦ୍ୱାରା ସବୁ କିଛି ଜାଣିପାରିବେ, ଯେଉଁ ଜିନିଷଟା କ'ଣ କୋଭଳି ଜିନିଷ କେଉଁଟା କ'ଣ ସେସବୁ ଜିନିଷ ଜାଣିପାରିବେ। ତେଣୁ ଯେହେତୁ ଆମର କୁହାଯାଇଛି ଯେ ଯେହେତୁ ଆମର ଏଇ ଯେଉଁ ଗର୍ଭସ୍ଥ ଶିଶୁ ସେ ଚେତନା ପ୍ରାପ୍ତ ହେଉ ନାହିଁ, ତେଣୁକରି ସେ ଯଦିଓ ବହୁତ ମାସ ସାତ ମାସ ଧରିକି ଗର୍ଭରେ ଯନ୍ତ୍ରଣା ପାଉଛି, କିନ୍ତୁ ଯେହେତୁ ତାର ଚେତନା ଆସି ନାହିଁ ତେଣୁ ସେ ଜାଣିପାରୁନି, ସେ ଯେଉଁ କଷ୍ଟ ପାଉଛନ୍ତି ସେ ଜାଣିପାରୁନି। କିନ୍ତୁ ଯେତେବେଳେ ସାତ ମାସରେ ଯେତେବେଳେ ଚେତନା ଆସୁଛି ସେତେବେଳେ ସେ କଷ୍ଟଟା ଜାଣୁଛି, ତେଣୁକରି କହିଲେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦଶାର ଦର୍ଶନ। ଇଏ ହେଉଛି ଗୋଟେ ଜ୍ଞାନ, ସନ୍ଧ୍ୟାରେ ଭଗବାନ ଜ୍ଞାନ ବିଷୟରେ ଯେତେବେଳେ କହିବା ପାଇଁ ଯାଉଛନ୍ତି, ପାଞ୍ଚଟି ଶ୍ଳୋକରେ ଜ୍ଞାନ ବିଷୟରେ କହିକିରି ଭଗବାନ କହୁଛନ୍ତି ଯେ ଇଏ ଯଦି ଜଣେ ଜାଣିବ ଯେ ପ୍ରକୃତରେ ଏ ଭୌତିକ ଜଗତ ହେଉଛି ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦଶାର ଦର୍ଶନ, ଏଠି ଦୁଃଖାର ବ୍ୟବହୃତ ଅଛି। ଏଇ ଜ୍ଞାନଟା ଜଣେ ପ୍ରାପ୍ତ ହେଇଛି ମାନେ ଜାଣିବାକୁ ପଡ଼ିବ ଯେ ପ୍ରକୃତ ସେ ଜ୍ଞାନୀ ବ୍ୟକ୍ତି। ତେଣୁ ସେ ଯେଉଁ ଶିଶୁର ଯେତେବେଳେ ଚେତନା ଆସୁଛି ସେତେବେଳେ ସେ ଆମର ଯେଉଁ ଜନ୍ମ ସମୟରେ ମୃତ୍ୟୁଟା ଜନ୍ମ ସମୟରେ ଯେଉଁ ଯନ୍ତ୍ରଣା ସେଟା ଅନୁଭବ କରୁଛି ସେ, ମାନେ କହିଲେ ଯେମିତି ଶହେଟା ବିଛା କାମୁଡ଼ିଲେ କପଡ଼ା ବିଛା କାମୁଡ଼ିଲେ ଯେଉଁ ଯନ୍ତ୍ରଣା ସେଇ ଯନ୍ତ୍ରଣା ଜଣେ ପ୍ରାପ୍ତ ହୁଏ ଏଇ କପଡ଼ କହିଲେ ସେ ଆଠ ଜଣ। ତେଣୁ ଯନ୍ତ୍ରଣା ଛପରେ ସେ ଭଗବାନଙ୍କ ସ୍ମୃତି କରୁଛନ୍ତି, ସେମାନେ ସ୍ୱୀକୃତି ବା ପୁରୁଷ, ଯଦି ଦୁଷ୍କୃତି ହେଇଥାନ୍ତି ତାଙ୍କର ଭଗବାନଙ୍କ ସ୍ମରଣ ଆସିବ ନାହିଁ। ଯେମିତି ଆମର ଭଗବତ ସପ୍ତମ ଧ୍ୟାନ ଭଗବାନ କହିଛନ୍ତି ନମାନ ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟ ନାଧନ ମାୟା ପୁରୁଷ ଜ୍ଞାନ ଆଚରଣ ଭାବନା। ଏଇ ଚାରିପ୍ରକାର ବ୍ୟକ୍ତି ଯେହେତୁ ସେମାନେ ଦୁଷ୍କୃତିବାଣ, ସେମାନେ କୌଣସି ପୁଣ୍ୟ କାର୍ଯ୍ୟ କରିନାହାନ୍ତି, ସବୁବେଳେ ପାପ କାର୍ଯ୍ୟ ଲିପ୍ତ ରହିଛନ୍ତି, ତେଣୁକରି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ଯେତେ ଅସୁବିଧା ହେଉ ବା ଯାହା ହେଉ, ଯେତେ ଅସୁବିଧାରେ ପଡ଼ୁ ବା ତାଙ୍କର ଅବସ୍ଥା ଆବଶ୍ୟକତା ହେଉ ବା ଭଗବାନଙ୍କ ସେ ଜାଣିବା ପାଇଁ ଇଚ୍ଛା ତାଙ୍କର କେବେ ଏସବୁ ଆସିବ ନାହିଁ। ତେଣୁ ସେମାନେ କିଏ କିଏ ନା ବୁଢ଼ା, ସେମାନେ ମୂର୍ଖ ବ୍ୟକ୍ତି, ଏବଂ ଯେଉଁମାନଙ୍କର ଜ୍ଞାନ ଯଦିଓ ଅଛି କିନ୍ତୁ ସେ ଜ୍ଞାନଟା ମାୟା ଦ୍ୱାରା ଅପହରଣ ହୋଇଯାଇଛି, ଯେମିତି ଆମର ବୈଜ୍ଞାନିକମାନଙ୍କର, ବୈଜ୍ଞାନିକମାନଙ୍କର ବହୁତ ଜ୍ଞାନ ରହିଛି, ସେମାନେ ବିଭିନ୍ନ ପ୍ରକାର ଗବେଷଣା କରୁଛନ୍ତି, ବିଭିନ୍ନ ପ୍ରକାର ଜ୍ଞାନ ପ୍ରାପ୍ତ ହେଉଛନ୍ତି, କିନ୍ତୁ ଭଗବାନଙ୍କ ସ୍ଥାନରେ ଯିବାର ଜ୍ଞାନଟା ପ୍ରାପ୍ତ ହୋଇପାରୁନାହିଁ। ସେଥିପାଇଁ ଭଗବାନ କହୁଛନ୍ତି ବହୁ ନାମ ଜନ୍ମ ନାମ ଏଇ ଜ୍ଞାନବାନ ମାନ ପ୍ରପଦ୍ୟତେ ବାସୁଦେବ ସର୍ବମ ଏଇ ମହାତ୍ମା। ଏଇ ଜ୍ଞାନୀମାନଙ୍କୁ ବହୁତ ଜନ୍ମ ମିଶାଇଲା ପରେ ସେମାନେ ଏହି ସ୍ତରକୁ ଆସିବେ, ଜାଣିବେ ଯେ ବାସୁଦେବ ସର୍ବମିତ, ସବୁକିଛିର ମୂଳ ହେଉଛନ୍ତି ଭଗବାନ ବାସୁଦେବ। ଏହି ଜ୍ଞାନ ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ସେ ହେଉଛନ୍ତି ପ୍ରକୃତ ଜ୍ଞାନ। ତେଣୁ ଏଇ ଜ୍ଞାନ ଯେଉଁମାନେ ପ୍ରାପ୍ତ ହୋଇନାହାନ୍ତି ତାଙ୍କର ତଥାଗତ ଜ୍ଞାନ ହୁଅନ୍ତି ମାୟା ଅପହୃତ ଜ୍ଞାନ ବା ମୋଘ ଜ୍ଞାନ ଭଗବତ ନବଜ୍ଞାନ ବ୍ୟବହାର କରେ ମୋଘ ଜ୍ଞାନ ଏଇ ଜ୍ଞାନ ହେଉଛି ବିଫଳ ଯାହା ହଉ ଯେଉଁମାନେ ସୁକୃତିବାନ ପୁରୁଷ ଆଚ୍ଛା ଏଇ ଯେଉଁ ଚାରି ପ୍ରକାର ସୁକୃତିବାନ ପୁରୁଷ ମୁଁ କହିଲି ଏମାନେ ହେଉଛନ୍ତି ଗୋଟିଏ ହେଉଛନ୍ତି ମୂର୍ଖ ବ୍ୟକ୍ତି ଯେଉଁମାନଙ୍କର ଜ୍ଞାନ ମାୟା ଦ୍ୱାରା ଅପହରଣ ହୋଇଯାଇଛି ଏବଂ ଯେଉଁମାନେ ଅସୁର ଭାବନା ଥିଲା ଅସୁର ସ୍ୱଭାବ ସମ୍ପର୍କ ବ୍ୟକ୍ତିମାନେ ସେମାନେ ଭଗବାନଙ୍କ ସ୍ଥାନରେ ଜାଣିଥିଲେ ନର୍ମାନ ଦୁଷ୍କୃତି ମୁଢା ପ୍ରବତ ଏବଂ ନରାଧମ ଯେଉଁମାନେ 400,000 ପ୍ରକାର ମାନବ ଅଛନ୍ତି ତାଙ୍କ ଭିତରେ ଯେଉଁମାନେ ଅଧମ ଶ୍ରେଣୀର ସେମାନେ ଭଗବାନଙ୍କ ସ୍ଥାନରେ ଜାଣିଥିଲେ ତେଣୁ ଏଇ ଯେଉଁ 4 ବ୍ୟକ୍ତି ଯେଉଁମାନେ ଭଗବାନଙ୍କ ସ୍ଥାନରେ ଜାଣନ୍ତି ନାହିଁ ଏଇ 4 ବ୍ୟକ୍ତିଙ୍କ ଦ୍ୱାରା ଆମର ସାରା ପୃଥିବୀର ଲୋକମାନେ ଭର୍ତ୍ତି ହେଇକି ନାହାନ୍ତି ଯେଉଁମାନେ ଭଗବାନଙ୍କ ସ୍ଥାନରେ ଜାଣନ୍ତି ନାହିଁ ତେଣୁକରି ଜଣେ ସାଧାରଣ ଜଣେ ବ୍ୟକ୍ତି ଯାହାର କିଛି ଭଗବାନ ବିଷୟରେ ଜାଣିବା ପାଇଁ ଆଗ୍ରହ ଥିଲେ ମଧ୍ୟ କିନ୍ତୁ ସିଏ ଯେତେବେଳେ ଯାଉଛି ବିଭିନ୍ନ ଲୋକମାନେ ସବୁ ଶତକଡ଼ା ଅନିଶ୍ଚିତ ଭାବ ଲୋକ ସେ ଭଗବାନଙ୍କ ସ୍ଥାନରେ ଯାଆନ୍ତି ଯାଉନାହାନ୍ତି ସେଥିପାଇଁ ଭାବୁଛୁ ଯେ ସପ୍ତମ ଅଧ୍ୟାୟ ତୃତୀୟ ଶ୍ଳୋକରେ ଭଗବାନ ମନୁଷ୍ୟ ସରସ୍ୱତୀ ପ୍ରସିଦ୍ଧ ଦେଖୁଛିଥାଏ ହଜାର ଲୋକରେ 900 ଭାଗ ଲୋକ 900 ଜଣ ଲୋକ ସେମାନେ ଭଗବାନଙ୍କ ସ୍ଥାନରେ ଯିବେ ନାହିଁ ବା ଭଗବାନଙ୍କ ବିଷୟରେ ଚିନ୍ତା କରିବେ ନାହିଁ ତେଣୁ ଆମେ ଯୁଆଡ଼େ ଯିବା ସେଇ ନାସ୍ତିକମାନଙ୍କର ସଂସ୍ପର୍ଶରେ ଆସିବା ତେଣୁ ଭଗବାନଙ୍କ ବିଷୟରେ କ'ଣ ଜାଣିପାରିବା ବିଶେଷ ଭାବରେ କହିକାଳରେ ଏ ସ୍ଥିତି ପରିସ୍ଥିତିଟା ଆହୁରି ବହୁତ ଗୁରୁତର ପରିସ୍ଥିତି ତେଣୁ ଏହି 4 ବ୍ୟକ୍ତି ଏମାନେ ଭଗବାନଙ୍କ ସ୍ଥାନରେ ଯାଆନ୍ତି ତେଣୁ ଯେଉଁମାନେ ଦୁଷ୍କୃତିବାନ ପୁରୁଷ ସେମାନେ ହେଉଛନ୍ତି ପୁଣି 4 ଅଛନ୍ତି ଭଗବତ ସପ୍ତମ ଅଧ୍ୟାୟ ଭଗବାନ କହିଛନ୍ତି ସୁକୃତିବାନ ପୁରୁଷ ଯେଉଁମାନେ କିଏ କିଏ ନା ଚତୁର୍ବିଧା ଭଜନ୍ତେ ମା ଜ୍ଞାନ ସୁକୃତି ଅର୍ଜୁନ ଆତ୍ମଜିଜ୍ଞାସୁ ରଥାର୍ଥୀ ଜ୍ଞାନୀ ଭରତ ଗୋଟେ ହେଉଛି ଆର୍ତ୍ତ ଯେଉଁମାନେ ଦୁଃଖରେ ପଡ଼ିଛନ୍ତି ଯେମିତି ଆମେ ଉଦାହରଣ ରହିଛି କାହା ଏ ଯେଉଁ କୁମ୍ଭୀରର ଗଜରାଜ ଗଜରାଜ ଯେତେବେଳେ ତ୍ରିପୁର ପର୍ବତରେ ଯେଉଁ ରହିଛି ହ୍ରଦ ରହିଛି ସେ ହ୍ରଦରେ ଯେତେବେଳେ ସ୍ନାନ କରୁଥିଲେ ଏ ତ୍ରିପୁର ପର୍ବତ ହେଉଛି କୁବେରଙ୍କର ସେ ବଗିଚାର ସେ କୁବେରଙ୍କର ସେ ବିରାଟ ପର୍ବତ ବର୍ଣ୍ଣନା କରେ ଭାଗବତର ଅସଂଖ୍ୟରେ ବର୍ଣ୍ଣନା କରାଯାଇଛି ଏବଂ ସେଇଠି ଯେଉଁ ଗୋଟେ ହ୍ରଦ ରହିଛି ସେଇ ହ୍ରଦରେ ଯେତେବେଳେ ଏ ଗଜରାଜ ସ୍ନାନ କରୁଥିଲେ ସେଇ ସମୟରେ ତାକୁ ଯେତେବେଳେ କୁମ୍ଭୀର ଧରିଦେଇଛି ସେଇ ସମୟରେ ସେ ବହୁତ ଚେଷ୍ଟା କରିଛି ତା କୁମ୍ଭୀର ଠାରୁ ମୁକ୍ତ ହେବା ପାଇଁ ହଜାର ବର୍ଷ ଧରି ଯୁଦ୍ଧ ହଜାର ବର୍ଷ ଧରି ଯୁଦ୍ଧ ଚାଲିଛି ଏବଂ ଗଜରାଜର ଯେଉଁମାନେ ଅଛନ୍ତି ଶୋଧନ କରିବା ସମସ୍ତେ ଚେଷ୍ଟା କରୁଛନ୍ତି ତାକୁ ଉଦ୍ଧାର କରିବା ପାଇଁ କିନ୍ତୁ କେହି ଉଦ୍ଧାର କରିପାରିନାହାନ୍ତି ତେଣୁ ଇଏ ଗୋଟେ ଆମ ପାଇଁ ଶିକ୍ଷା ଯେ ଆମକୁ ଆମର ଯେଉଁ ପିଲା ଛୁଆ ବା ଏମାନେ ଆମେ ଭାବୁଛୁ ଆମେ ସହିଲେ ବୋଲି କିନ୍ତୁ ସେମାନେ ଆମକୁ କିଏ ଉଦ୍ଧାର କରିପାରିବେ ନାହିଁ ଭାଗବତର ପ୍ରଥମ ସନ୍ଧ୍ୟାରେ ଶୁକଦେବ ସେଠି ଦ୍ୱିତୀୟ ସନ୍ଧ୍ୟାରେ କହୁଛନ୍ତି ଯେ ଆତ୍ମସୈନ୍ୟୁ ଅସ୍ୱସ୍ଥ କ୍ରମଶ ନିଧନ ପଶ୍ଚାଦ ନ ପଶ୍ଚ ଯେଉଁମାନେ ଆମେ ଭାବୁଛେ କ'ଣ ନା ଇଏ ଆମର ସ୍ତ୍ରୀ ବା ଇଏ ଆମର ପତି ବା ଇଏ ଆମର ପିଲା ଏ ପୁତ୍ର ସନ୍ତାନ ଇଏ ଆମର ପିତା ଏମାନେ ସବୁ ଆମକୁ ରକ୍ଷା ଦେବେ କିନ୍ତୁ ତାଙ୍କର ପତନ ଦେଖିକି ମଧ୍ୟ ଆମେ ଦେଖିପାରୁନେ ଏସାଙ୍ଗ କ୍ରମତ୍ୱ ନିଧନ ଆମେ ଯେହେତୁ କ୍ରମତ ଅବସ୍ଥାରେ ଅଛୁ ପାଗଳ ଅବସ୍ଥାରେ ଅଛୁ ତାଙ୍କର ନିଧନ ଦେଖିକି ମଧ୍ୟ ଆମେ ଦେଖିପାରୁନା ତେଣୁ କୁହାହଉଛି ଯେ ଗଜରାଜ ଯେତେବେଳେ ଦେଖିଲା ତାହା କୌଣସି ତାଙ୍କର ଯେତେ ତାଙ୍କର ସବୁ ପରିବାର ବର୍ଗ ସବୁ ଅଛନ୍ତି ସମସ୍ତେ ଚେଷ୍ଟା କଲେ କେହି ଉଦ୍ଧାର କରିପାରିଲା ତେଣୁ ଅତିବାସୀ ଭଗବାନଙ୍କ ସ୍ମରଣ ଯାଇଛି ତେଣୁ ଯେହେତୁ ତାର ସ୍ୱୀକୃତି ଥିଲା କାରଣ ସେ ଗଜରାଜ ହେଉଛି ପୂର୍ବ ଜନ୍ମରେ ବର୍ଣ୍ଣନା କରାଯାଇଛି ସେ ଇନ୍ଦ୍ରଦ୍ୟୁମ୍ନ ନାମକ ଜଣେ ରାଜା ଥିଲେ ଇନ୍ଦ୍ରଦ୍ୟୁମ୍ନ ନାମକ ଜଣେ ରାଜା ଥିଲେ ଏବଂ ସେ ସଂସାର ତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କରି ଆସି ଗୋଟେ ପର୍ବତରେ ଯେତେବେଳେ ଭଗବାନଙ୍କର ଧ୍ୟାନ ଧାରଣା ଇତ୍ୟାଦି କରୁଥିଲେ ଭଗବାନଙ୍କ ପାଇଁ ତପସ୍ୟା କରୁଥିଲେ ସେହି ସମୟରେ ସେଠି ଜଣେ ଅଗସ୍ତି ଋଷି ଆସି ପହଞ୍ଚିଲେ ଏବଂ ସେ ଯେତେବେଳେ ଇନ୍ଦ୍ରଦ୍ୟୁମ୍ନ ରାଜା ଯେତେବେଳେ ମାନେ ଏଇ ସନ୍ନ୍ୟାସ ନେଇକି ଭଗବାନଙ୍କର ପ୍ରାର୍ଥନା ସବୁ କରନ୍ତି ସେ ପ୍ରାର୍ଥନା ସେସବୁ ସେ ପ୍ରାର୍ଥନା ତାଙ୍କର ଏଇ ଜନ୍ମରେ ମନେ ପଡ଼ିଲା ସେ ସମୟରେ ସେସବୁ ଭୁବନ ଭଗବାନଙ୍କର ବିଭିନ୍ନ ପ୍ରାର୍ଥନା ସବୁ କରୁଥିଲେ ଏବଂ ସେ ସମୟରେ ଅଗସ୍ତି ଋଷି ଯାଇ ପହଞ୍ଚିଥିଲେ ସେ ଅଗସ୍ତି ଋଷି ବିଷୟରେ ଆପଣ ଜାଣିଥିବେ ଏତେ ଶକ୍ତିଶାଳୀ ଯେ ସେ ସମୁଦ୍ରକୁ ପାଣି ତଳୁ କରିପାରିଯାଇଛି ସମୁଦ୍ର ସମସ୍ତ ସାତ ସମୁଦ୍ର જે સાગરથી માત્ર માત્ર સૌ બીજું છે જળનું પાન કરવું એટલે શક્તિ કરતા કરતા એનો અગત્યનું આપીને ઇન્દ્રધનુના રાજા દેખીતી મને તાંકર સન્માન પ્રદર્શન કરે કે જેવું બચતી તે બચતી રહે છે સે તાંકર ભગવાનનો ધ્યાન ધારણ કરું છું એનો અગત્ય ઋષિ કહીએ એ આ બહુ દુરી છે ગર્ભ છે એટલે અભિશાપ દે છે તમે હાથી ગજવળી બચીતી રહી છે મતે આથી સન્માન કરો તમે ગજબ જોઈને પ્રાપ્ત થયો કિંતુ વૈષ્ણવ માનકર બા સાધુ સન્યાસી માનકર આશીર્વાદ મને દંડ મધ્ય ગોટે આશીર્વાદ બા તાંકર અભિશાપ મધ્ય ગોટે આશીર્વાદ તેણુકରି ଆମେ କହିଲେ କି ଯଦିଓ ଇନ୍ଦ୍ରଦ୍ୟୁମ୍ନ ମହାରାଜ ଅଗସ୍ତ୍ୟ ଋଷିଙ୍କଠାରୁ ସାପ ପ୍ରାପ୍ତ ହେଲେ ଅଭିଶାପ ପ୍ରାପ୍ତ ହେଲେ କିନ୍ତୁ ଯଦି ସେ ଅଭିଶାପ ପ୍ରାପ୍ତ ନ ହୋଇଥାନ୍ତେ ତାଙ୍କୁ ଆହୁରି ଅନେକ ଜନ୍ମ ଲାଗିଥାନ୍ତା ଭଗବାନ ପ୍ରାପ୍ତ ହେବା ପାଇଁ କିନ୍ତୁ ସେ ତା ପରଜନ୍ମରେ ଏହି ଗଜରାଜ ଜନ୍ମ ପାଇକି ସେ ଭଗବାନ ପ୍ରାପ୍ତ ହେଇଗଲେ ଭଗବତ ଧାମ ପ୍ରାପ୍ତ ହେଲେ ତେଣୁ ଗଜରାଜ ଆମର କହିବା ଉଦ୍ଦେଶ୍ୟ ଥିଲା ଯେ ଯେତେବେଳେ ଗଜରାଜ 1000 ବର୍ଷ ଧରି ତାଙ୍କର କୁମ୍ଭୀର ସହିତ ଯୁଦ୍ଧ କରି ଫେର ମାରିଗଲେ ବା ତାଙ୍କର ସଫଳ ହେଇପାରିଲେ ନାହିଁ ବିଫଳ ହେଇଗଲେ ଅବଶ୍ୟ ସେହି ସମୟରେ ବିଭିନ୍ନ ଦେବତାମାନେ ମଧ୍ୟ ସେଠି ରହିଛନ୍ତି କିନ୍ତୁ ସେ ଦେବତାମାନେ କେହି ତାଙ୍କୁ ସାହାଯ୍ୟ କରୁନାହାନ୍ତି ସେ ଭଗବାନଙ୍କ ଶରଣରେ ଯେଉଁ ଯାଇଛନ୍ତି ଭଗବାନଙ୍କ ସବୁ ପ୍ରାର୍ଥନା କରିଛନ୍ତି ସେ ପ୍ରାର୍ଥନାଟା ନିର୍ଦ୍ଦିଷ୍ଟ ଭାବରେ ପ୍ରାର୍ଥନା କରାଯାଇଛି ଭଗବାନଙ୍କ ନାମ ନିଆଯାଏନି ତେଣୁକରି ମାନେ ବ୍ରହ୍ମା ଶିବ ଇନ୍ଦ୍ର ସମସ୍ତ ଦୁର୍ଗା ଗଣେଶ ସମସ୍ତ ଦେବତା ଦେବତାମାନେ ସେଠି ଅଛନ୍ତି କିନ୍ତୁ କେହି ଯାଉନାହାନ୍ତି ତାଙ୍କୁ ସାହାଯ୍ୟ କରିବା ପାଇଁ କାହିଁକି ନା ଯେହେତୁ ସେ ତାଙ୍କୁ ଡାକୁନାହାନ୍ତି ତେଣୁ ଆମର ଆମେ ବିଶେଷ ଅଧିକ ଆଲୋଚନା କରି କାରଣ ଆମର ଭୋଗ ଲାଗିଯାଇଛି ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଯେ ଦେବତାମାନଙ୍କୁ ସମାଜ ଯେଉଁମାନେ ଶରଣ ଯାଉଛନ୍ତି ସେମାନେ ହେଉଛନ୍ତି ଅଳ୍ପ ମେଧା ଅଳ୍ପ ବୁଦ୍ଧିମାନ ବ୍ୟକ୍ତି ଯେଉଁମାନେ ବିଭିନ୍ନ ଦେବଦେବୀଙ୍କର ଶରଣରେ ଯାଆନ୍ତି କିନ୍ତୁ ଭଗବାନଙ୍କର ସେତେବେଳେ ଭଗବାନଙ୍କୁ ସେ ପ୍ରାର୍ଥନା କରିଛନ୍ତି ଅନ୍ତ ସରସ୍ୱ ଉର୍ବରେଣ ଦୁଇଟା ଆତ୍ମ ନିଷ୍ଠୁଆ ଭଗବତୀ ହରିଙ୍କ ପାଦ ଚକ୍ରମ ଉତ୍କ୍ଷିପ ସାନ୍ଦୁକର ବୀରମାହ ପୃଷ୍ଠା ନାରାୟଣ ଶ୍ରୀ ଗୁରୁ ଭଗବତ ନମସ୍ତେ ସର୍ବତର ଅଷ୍ଟମ ସ୍ଥଳରେ ବର୍ଣ୍ଣନା କରାଯାଇଛି ସେ ଅଧିକରେ ସେଭଳିଆ ପ୍ରାର୍ଥନା କରୁଛି ନାରାୟଣ ଅକ୍ଷର ଗୁରୁ ଭଗବାନ ମହାପ୍ରଭୁ ନମସ୍କାର ଏଇ ଯେଉଁ ପଦ୍ମଟେ ସେ ଜଳରେ ଥିଲା ସେ ପଦ୍ମଟେ ତୋଳି ଦେଇକରି ସେ ଭଗବାନ ଭଗବାନ ପ୍ରାର୍ଥନା କଲା ପରେ ଭଗବାନ ଆସି ପହଞ୍ଚିଲେ ଗରୁଡ ଗରୁଡ ପୃଷ୍ଠରେ ଆସୁଛନ୍ତି ପୁରା ଆସୁଛନ୍ତି ଉପାସ ଚକ୍ରମ ଚକ୍ରମ ଦର୍ଶନ କରୁଛନ୍ତି କାହିଁକି ନା ସେ ବର୍ତ୍ତମାନ ଆର୍ତ ଅବସ୍ଥାରେ ଅଛି ନା କେମିତି ଏଥିରୁ ଉଦ୍ଧାର ପାଇବ ସେଟା ଚିନ୍ତା କରୁଛି ତେଣୁ ଅନ୍ତଃସରକୁ ଉର୍ବର ହେଲା ଦୁଇଟା ଆର୍ତ ଅନ୍ତ ସେଇ ଯେଉଁ ଜଳ ଜଳ ଭିତରେ ଯେଉଁ ହ୍ରଦ ରହିଛି ସେ ହ୍ରଦ ଭିତରେ କମ୍ପ୍ୟୁଟର ଦ୍ୱାରା ଯେହେତୁ ସେ ଗୁଳିତ ହେଇକି ରହିଛି ତେଣୁ ଆର୍ତ ଅବସ୍ଥାରେ ଅଛି ତେଣୁ ସେ ଯେଉଁ ପ୍ରାର୍ଥନା କରିଛି ସେତେବେଳେ ଭଗବାନ ଆସି ଆବିର୍ଭାବ ହେଇଛି ଦୁଷ୍କଳା ଗରୁତ୍ପତି ହରିଙ୍କ ଉପାସ ଚକ୍ରମ ଗରୁତ୍ପତି ଗରୁଡ଼ ପୃଷ୍ଠରେ ଭଗବାନ ହରିଙ୍କୁ ଦର୍ଶନ କରୁଛନ୍ତି ଏବଂ ତାଙ୍କ ପ୍ରଥମ ଚକ୍ଷୁ ପଡ଼ୁଛି ସେ ଯେଉଁ ଉପାସ ଚକ୍ର ବୋଲେ ଚକ୍ର ଯେଉଁଠି ଘୁରୁଛି କାରଣ ସେ ଚକ୍ର ଦ୍ୱାରା ସେ ଏଇ ସାପ ଦ୍ୱାରା ବିମୁକ୍ତ ହେଇପାରିବ ସେ ପ୍ରାର୍ଥନା ସେଥିପାଇଁ କରୁଛି ଏବଂ ଭଗବାନ କ'ଣ ପ୍ରଦାନ କରିବେ ଭଗବାନ କହୁଛନ୍ତି ପତ୍ରମ ପୁଷ୍ପମ ଫଳମ ସ୍ୱୟଂ ଯେଉଁ ଭକ୍ତା କରିଛନ୍ତି ତଦମ ଭକ୍ତି ପ୍ରଭୁତ ସ୍ନାନ ଅନ୍ୟ ଦେବଦେବୀମାନଙ୍କୁ ପୂଜା କରିବା ବହୁତ କଷ୍ଟ ସାଧ୍ୟ ବିଭିନ୍ନ ନିୟମ ସବୁ ରହିଛି କିନ୍ତୁ ଭଗବାନ ପୂଜା କରିବା ପାଇଁ କୌଣସି କଷ୍ଟ ନାହିଁ ବହୁତ ସହଜ ପତ୍ର ପୁଷ୍ପ ଫଳ ଏସବୁ ଯେଉଁଠି ହେଲେ ମିଳିପାରିବ ଜଣେ ଯେତେ ଦରିଦ୍ର ବ୍ୟକ୍ତି ହେଲେ ମଧ୍ୟ ସେ ଭଗବାନଙ୍କୁ ପୂଜା କରିପାରିବ ଏହି ପ୍ରସଙ୍ଗରେ ଆମର ଗୋଟେ କଥା ରହିଛି ଦାକ୍ଷିଣାତ୍ୟରେ ଜଣେ ବ୍ୟକ୍ତି ଥିଲେ ଏବଂ ଦରିଦ୍ର ତେଣୁ ସେ ଭଗବାନଙ୍କୁ ବହୁତ ଆଡମ୍ବରରେ ପୂଜା କରିବା ପାଇଁ ଚାହାନ୍ତି କିନ୍ତୁ ସେ କରିପାରନ୍ତିନି କାହିଁକି ତାଙ୍କର ଧନ ଇତ୍ୟାଦି ନାହିଁ ଧନ ରଖୁ ନାହିଁ କିନ୍ତୁ ଥରେ ସେ ଗୋଟେ ସତ୍ସଙ୍ଗରେ ପ୍ରମାଣ କଲେ ଗୋଟେ ସାଧୁଙ୍କ ମୁଖରୁ ଯେ ଭଗବାନଙ୍କୁ ବିଭିନ୍ନ ଆଠ ପ୍ରକାର ପୂଜା ରହିଛି ଭଗବାନଙ୍କର ଆଠ ପ୍ରତିମା ସଦାଶଙ୍କର ଆଠ ପ୍ରକାର ପୂଜା ରହିଛି ଭଗବାନଙ୍କୁ ଆଠ ପ୍ରକାର ଭାବରେ ପ୍ରତିମା ତାଙ୍କର ରହିପାରିବେ ଆଉ ଗୋଟେ ହେଉଛି କ'ଣ ନା ଶୈଳୀ ଦାରୁମୟୀ ଲହୁଇ ଲେଖ୍ୟା ଶୈକତି ଲେଖ୍ୟା ଲେଖ୍ୟାତ ଶୈକତି ମନମୟୀ ଦାରୁମୟୀ ମନମୟୀ ମଣିମୟୀ ପ୍ରତିମା ଅଷ୍ଟଧାଶଙ୍କର ଏ ଆଠ ପ୍ରକାର ପ୍ରତିମା ରହିଛି ତେଣୁ ମନମୟୀ ଆମେ ମନରେ ମଧ୍ୟ ଚିନ୍ତା କରି ଭଗବାନଙ୍କ ପୂଜା ଆରାଧନା କରିପାରିବା ଏ କଥା ଯେତେବେଳେ ଶୁଣିଲେ ତାଙ୍କ ଭାଗବତ ବର୍ଣ୍ଣନା କରାଯାଇଛି ତେଣୁ ଏ କଥା ଯେତେବେଳେ ଶୁଣିଲେ ସେ ଚିନ୍ତା କଲେ ଯେ ତାହେଲେ ମୁଁ ଭଗବାନଙ୍କୁ ମନେ ମନେ ସବୁ ପୂଜା କରିବି ମୁଁ ଯଦିଓ ବହୁତ ପ୍ରାଚୁର୍ଯ୍ୟ ଭାବରେ ବହୁତ ଐଶ୍ୱର୍ଯ୍ୟ ସହିତ ଭଗବାନଙ୍କୁ ପୂଜା କରିପାରୁ ନାହିଁ ତେଣୁ ମୁଁ ମନରେ ସବୁ ଚିନ୍ତା କରି ପୂଜା କରି ତେଣୁକରି ସେ ଥରେ ସ୍ନାନ କରିକି ଗୋଦାବରୀ ନଦୀ କୂଳରେ ସ୍ନାନ କରି ଭଗବାନଙ୍କର ଧ୍ୟାନରେ ସେ ଚିନ୍ତା କରି ପୂଜା କରୁଥିଲେ। ଧ୍ୟାନରେ ଗୋଟେ ମଣି ସିଂହାସନ ତିଆରି କରିଛନ୍ତି, ଭଗବାନ ସେଥିରେ ପୋଜିସନ କରିଛନ୍ତି, ତାଙ୍କୁ ସୁନ୍ଦର ସୁନ୍ଦର ବସ୍ତ୍ର ଦେଇଛନ୍ତି, ସୁନ୍ଦର ସୁନ୍ଦର ଆଭୂଷଣ ଦେଇଛନ୍ତି, ଏଇଭଳିଆ ବିଭିନ୍ନ ପ୍ରକାର ତାଙ୍କ ଶୃଙ୍ଗାର କରୁଛନ୍ତି ଏବଂ ତାଙ୍କ ପାଇଁ ଭୋଗ ଲଗାଉଛନ୍ତି। ଭୋଗ ଲଗେଇଲା ବେଳକୁ ସବୁ ଭୋଗ କରିଦେ ମୋତେ ମନରେ ସବୁ ଚିନ୍ତା କରୁଛନ୍ତି, ଅନ୍ନ ଡାଲି ସରି ଆମର କାଲି ହେଇଥିଲା, ବହୁତ ପ୍ରକାର ଆଇଟମ୍ ହେଇଥିଲା। ତେଣୁ ଏଇସବୁ କଲାବେଳେ ତାପରେ ଅନ୍ତିମରେ ସେ ଯୋଉ ଖିରି କରୁଛନ୍ତି, ସୁଇଟ୍ ରାଇସ୍ ଯୋଉ କରୁଛନ୍ତି, ସେ ଖିରି କଲାବେଳକୁ ସେ କ'ଣ ସେ ଚିନ୍ତା କରୁଛନ୍ତି ଯେ ଭଗବାନ ଦେବେ ଅର୍ପଣ କରିବେ, ସେ ଭାବୁଛନ୍ତି ଖିରି ତାକୁ ଗରମ ହେଉଛି ଆଉ ସେ ଚିନ୍ତା ମନେ ମନେ ସେ ଯେଉଁ ହାତ ଗୋଟେ ବୁଡ଼େଇ ଦେଉଛନ୍ତି, ହାତ ବୁଡ଼େଇ ଦେଲା ବେଳକୁ ହାତଟା ଶୁଖାଇ ଦେଉଛି, ମାନେ ମନରେ କରୁଛନ୍ତି କିନ୍ତୁ ପ୍ରକୃତ ହାତଟା ଶୁଖାଇ ଦିଏ। ଏକଥା ଭଗବାନ ବୈକୁଣ୍ଠନାଥରେ ତାଙ୍କର ଲକ୍ଷ୍ମୀଦେବୀଙ୍କ ସହିତ ବସି ଯେତେବେଳେ କଥା କହୁଛନ୍ତି ସେ ସମସ୍ତେ ହସି ଦେଇଥିଲେ। ତେଣୁ ଲକ୍ଷ୍ମୀଦେବୀ ପଚାରୁଛନ୍ତି କ'ଣ ପାଇଁ ହସିଲେ ଆପଣ, ନା ଏମିତି ଭାବରେ ମୋର ଜଣେ ଭକ୍ତ ସେଠି ଧ୍ୟାନ କରି ମୋର ପୂଜା, ତେଣୁ ସେ ବିମାନ ପଠେଇଛନ୍ତି ଏବଂ ବିମାନରେ ସେ ଭକ୍ତକୁ ନିଆଯାଇଛି, ବୈକୁଣ୍ଠକୁ ନିଆଯାଇଛି। ଏବେ ମଧ୍ୟ ଦାକ୍ଷିଣାତ୍ୟ ଅଛି, ସେ ମନ୍ଦିର ଅଛି, ବିଗ୍ରହ ଅଛନ୍ତି, ଯେଉଁ ବିଗ୍ରହ ପୂଜା କରୁଛନ୍ତି। ତେଣୁ ଆମର କହିବା ଉଦ୍ଦେଶ୍ୟ ଥିଲା ଯେ ଯେତେବେଳେ ଗଜରାଜ ଦେଖିଲେ ଭଗବାନଙ୍କୁ, ଭଗବାନଙ୍କୁ ଦେଖିଲେ କ'ଣ ନା ଦୁଷ୍ଟ ଭଗବାନଙ୍କୁ ପତ୍ରମ ପୁଷ୍ପମ ଫଳମ ତୋୟମ, ଭଗବାନଙ୍କୁ ପୂଜା କରିବା ପାଇଁ କୌଣସି କଷ୍ଟଦାୟକ ନୁହଁ, ଯିଏ ଯେକୌଣସି ପରିସ୍ଥିତି ଥିଲେ ଭଗବାନ ପୂଜା କରିପାରିବେ। ଏବଂ ଭଗବାନ ତ କହୁଛନ୍ତି ମୋତେ ସାମାନ୍ୟ ପତ୍ରଟେ ବା ତୁଳସୀ ପତ୍ର ବା ପୁଷ୍ପ ବା ଫଳ ଅଟେ ଦେଲେ ମଧ୍ୟ ବା ଜଳମୁଣ୍ଡ ଦେଲେ ମଧ୍ୟ ମୁଁ ସେଥିରେ ପୁଷ୍ପ ହେଇପାରିବି, ମୁଁ ସେଟା ପ୍ରଶ୍ନା ମୁଁ ସେଟା ଖାଏ ବା ଗ୍ରହଣ କରେ। ସାଧାରଣ କେତେଜଣ ଲୋକ କହନ୍ତି ଭଗବାନ କ'ଣ ଖାଉଛନ୍ତି, ଭଗବାନ ଯଦି ଖାଉଥାନ୍ତେ ଲୋକମାନେ କ'ଣ ପୂଜା କରୁଥାନ୍ତେ, ଭଗବାନ ଅର୍ପଣ କରୁଥାନ୍ତି ଭୋଗ, କିନ୍ତୁ ଜାଣିନାହାନ୍ତି ଭଗବାନ ପ୍ରକୃତ ଖାଦ୍ୟ ଗ୍ରହଣ ଭଗବାନ ଦୁଇଟା କରିଛନ୍ତି, ସାଧାରଣ ଭକ୍ତି ହୁଅନ୍ତ ଅସ୍ନାମୀ ପ୍ରତାପୀ, ଯିଏ ଭକ୍ତିରେ ଦେବ ଯେହେତୁ ସେଟା ଭକ୍ତିରେ ଦିଆଯାଇଛି ତାକୁ ମୁଁ ଗ୍ରହଣ ଖାଦ୍ୟ ଖାଏ, ସେଟା ଅସ୍ନାମୀ ଅର୍ଥ ଖାଇବା। କିନ୍ତୁ ଭଗବାନ କହିଲେ ମଧ୍ୟ ଯେଉଁମାନେ ଭକ୍ତ ହୁଅନ୍ତି ସେମାନଙ୍କୁ ସିଏ କ'ଣ ଭଗବାନ ଖାଆନ୍ତି, ଏବେ ବହୁତ କଥା ରହିଛି ଆମେ ତା ଆଲୋଚନା କରିବାନି, କିନ୍ତୁ ଆମର କହିବା କଥା ଯେ ସେଥିପାଇଁ ସେ କ'ଣ କଲେ ନା ଗଜରାଜ ପୃଥିବୀ ସାମ୍ବୁଜ କରନ୍ତି, ଗୋଟେ ତାର କର ତ ନାହିଁ, ତାର ହାତ ତ ନାହିଁ, ତାର ଶୁଣ୍ଢ ଦ୍ୱାରା ଗୋଟେ ପଦ୍ମ ସେଠି ଥିଲା ସେ ହ୍ରଦରେ, ସେ ହ୍ରଦଟାକୁ ପଦ୍ମଟାକୁ ତୋଳିକିରି ଶୁଣ୍ଢରେ ଭଗବାନଙ୍କୁ ଅର୍ପଣ କରୁଛନ୍ତି। ପୃଥିବୀ ସାମ୍ବୁଜ କରନ୍ତି କ୍ଷୀର ଗୀର ମାହ ପୃଥା, ବହୁତ କଷ୍ଟ କଥା କହୁଛନ୍ତି, କାରଣ ହଜାର ବର୍ଷ ଧରି ଯେଉଁ ଯୁଦ୍ଧ କରିଛନ୍ତି ତାଙ୍କର ଆଉ ଶରୀରରେ ଆଉ ଶକ୍ତି ନାହିଁ, ବହୁତ କଷ୍ଟ ନାରାୟଣ କ୍ଷୀର ଗୁରୁ ଭଗବାନ ନ ଏଇଭଳି ଭାବରେ ବହୁତ କଷ୍ଟରେ ହେ ଭଗବାନ ନାରାୟଣ ହେ ଅକ୍ଷୟ ଗୁରୁ ହେ ଭଗବାନ ମା ନମସ୍କାର ଏଇଭଳି କରି ଯେତେବେଳେ ଅର୍ପଣ କରିଦେଇଛନ୍ତି କହିବା ଡାକ୍ତର ଜଣ କୁହନ୍ତି ଭଗବାନ ଆଉ ସହିପାରୁନାହାନ୍ତି, ମାନେ ଏ ଯୋଉ ଡେରି ହେଇଯାଉଛି ତ ଅପେକ୍ଷା କରିପାରୁନାହାନ୍ତି, ଗରୁଡ଼ଙ୍କର ଯୋଉ ରହିଛି ମାନେ ତାଙ୍କର ସ୍ପିଡ୍ ଗରୁଡ଼ ମାନେ କେତେ ବେଗରେ ଯାଇପାରିବେ, ମନର ବେଗଠାରୁ ମଧ୍ୟ ଆହୁରି ବେଶୀ ଯାଇପାରିବେ ଗରୁଡ଼, ତେଣୁକରି ସେ ଭଗବାନଙ୍କର ବାହାନ ନେଇଛନ୍ତି। କିନ୍ତୁ ତଥାପି ଭଗବାନ ତାଙ୍କୁ କହିଲେ ନା ନା ଇଏ ସ୍ପିଡ୍ ହେଇପାରୁଛି ଯିବାରେ, ସେ ନିଜେ ଓହ୍ଲେଇ ଆସୁଛନ୍ତି, ଗର୍ଭପୃଷ୍ଠ ଓହ୍ଲେଇ ଆସି ନିଜେ ମାନେ ଗଜରାଜର ଶୁଣ୍ଢ ଧରି କାଢ଼ିକି ନେଇଯାଉଛନ୍ତି, କୁଡ଼ୁକୁ ନେଇଯାଉଛନ୍ତି, ଏବଂ ଗଜରାଜର ଯେଉଁ ଗୋଡ଼ୁକୁ ଧରିଛି କୁମ୍ଭୀର, କୁମ୍ଭୀର ମଧ୍ୟ ସେ ବି ସାପଗ୍ରସ୍ତ ଜଣେ, ସେ ବି ଆଗରୁ ତା ପୂର୍ବ ଜନ୍ମରେ ସେ ଜଣେ ଖୁବ୍ ନାମକ ଜଣେ ଗମ୍ଭୀର ବସିଲେ, ତେଣୁ ସେ କ'ଣ କରନ୍ତି ନା ଏମିତି ବିଭିନ୍ନ ଜଳ କ୍ରୀଡ଼ା କରୁଥିବା ସମୟରେ ସାଧାରଣ ଯେଉଁମାନେ ସାଧୁ ବ୍ୟକ୍ତି ମାନେ ଯିଏ ଆସନ୍ତି ଜଳ ସ୍ନାନ କରିବା ପାଇଁ ସେ ତାଙ୍କ କୁମ୍ଭୀର ଭଳିଆ ଯାଇକି ତାଙ୍କ ଗୋଡ଼ୁକୁ କାଢ଼ିକି ତାର, ତେଣୁ ଏଇଭଳି କରୁଥିଲା ବେଳେ ଜଣେ ଥରେ ଗୋଟେ ସାଧୁ ତାଙ୍କୁ ଅଭିଶାପ ଦେଇ ପ୍ରଦାନ କରିଥିଲେ ଯେ ତମେ ଗୋଟେ କୁମ୍ଭୀର ଜନ୍ମ ପ୍ରାପ୍ତ ହୁଅ, ତେଣୁ ତାପରେ ସେ ତାକୁ ଯେତେ ପ୍ରାର୍ଥନା କଲେ ସେ କହିଲେ ଠିକ ଅଛି ତମେ ଜଣେ ଗଜରାଜକୁ ଯେତେବେଳେ ଧରିବ ତାର ଗୋଡ଼କୁ ସେ ସମୟରେ ତମେ ତାର ଗୋଡ଼କୁ ଛାଡ଼ିବନି, ଯେତେ ଯାହା ହେଲେ ମୋତେ ଛାଡ଼ିବ, ତେଣୁ ନଛାଡ଼ିଲେ ତମେ ମୁଖ୍ୟ ପ୍ରାପ୍ତ ହୋଇପାରିବ। ତେଣୁ ସେ ମଧ୍ୟ ଗଜରାଜ ମଧ୍ୟ ମାନେ କୁମ୍ଭୀର ମଧ୍ୟ ସେ ସାପଗ୍ରସ୍ତ କୁମ୍ଭୀର, ତେଣୁ ଭଗବାନ ଆସି ତାକୁ ନେଇକିରି ଟାଣିକି ନେଇକି ଗଜରାଜକୁ ଚକ୍ର ଦ୍ୱାରା ସେ କୁମ୍ଭୀରକୁ ଆଗ ବିନାଶ କରିଛନ୍ତି ବା କାଟି ଦେଇଛନ୍ତି, ତେଣୁ କୁମ୍ଭୀର ଗୋଟେ ଗନ୍ଧର୍ବ ଶରୀରରେ ପ୍ରାପ୍ତ ହେଇଛି ଏବଂ ଗନ୍ଧର୍ବ ଶରୀର ପ୍ରାପ୍ତ ହେଇକି ସେ ଗନ୍ଧର୍ବ ଲୋକ ଯାଇଛି, କାରଣ ସେ ଗନ୍ଧର୍ବ ଥିଲା ନା କୁହୁ ନାମକ ଗନ୍ଧର୍ବ ଥିଲା, ଏବଂ ସେ ହାତୀ ଗଜରାଜ ସେ ଆଉ ତାର ଗଜରାଜ ଶରୀରକୁ ତ୍ୟାଗ କରିବାକୁ ପଡ଼ୁନି, ସେ ଶରୀରଟି ମାନେ ଚିତ୍ ଶରୀରରେ ପରିଣତ ହେଇଯାଇଛି, ସେ ଶରୀରଟା ପରିବର୍ତ୍ତନ ହେଇଯାଇଛି ଚିତ୍ ଶରୀର, ଏବଂ ସେ ଶରୀରରେ ସେ ଭଗବାନଙ୍କର ସେଇ ଗୌଡ଼ ପୃଷ୍ଠରେ ବସି ଭଗବତ ଧାମ ପ୍ରାପ୍ତ ହେଉଛି। ଏଇଭଳି ଭାବରେ ଅନେକ ଉପାଖ୍ୟାନ ଅଛି, ଆମେ ଏତେ ଆଲୋଚନା କରିବାନି, তবে আমার কথা হচ্ছে না যে আত্ম অর্থাৎ অর্থাৎ কে না ধ্রুব মহারাজ, ধ্রুব মহারাজ সে অর্থ আবশ্যক করতে যেতে সে ভগবানের শরণে যাইছে। এবং জিজ্ঞাসু জিজ্ঞাসু কে না এই সৌনবাদী ঋষি মানে এই অঠাশ হাজার ঋষি এই যে ছটি প্রশ্ন পচারছন্তি সেই প্রশ্ন রূপে আমি শ্রীমদ ভাগবত প্রাপ্ত হচ্ছে। এবং জ্ঞানী হচ্ছে চারি কুমার সনক সনাতন সনাতন সনক কুমার, এই চারি জ্ঞানী ব্যক্তি এমন জ্ঞান মাধ্যমে ভগবানকে আরাধনা করছেন। তেমন এমন সমস্ত স্বীকৃতি বার করছে, তেমন যে সন্তান যে গর্ভস্থ সন্তান তার স্বীকৃতি রয়েছে সে ভগবান প্রার্থনা করছেন। তো ভগবান প্রার্থনা করার পরে ভগবান আমরা কেছি সে যে গর্ভরে যে বায়ু প্রচারিত হুয়ে গর্ভস্থ বায়ু বায়ু দ্বারা সে পরিচালিত সে গোটে স্থানে রয়েপারে সে পরিচালিত হয়ে যাবে। তেমন এইভাবে ভাবে তারপরে তো প্রার্থনা খুব আসবে তারপর তো প্রার্থনা করে ভগবান প্রার্থনা করি সে সেটু মুক্তি পাইলা পরে প্রার্থনা করে যে মুখ মুক্তি পাইলে আপনার ভজন করি কিন্তু যেতবে মায়াগ্রস্ত হয়ে যাচ্ছি শরীর যেতবে ভূমিষ্ঠ হচ্ছি বা জন্ম লাভ করছি সেতবে মায়ের দ্বারা পড়িকি মায়া দ্বারা সে মায়া মোহিত হয়েছি মোহ অবস্থায় রয়েছে। আমি মোহ বিষয়ে আলোচনা করলে তুমি এখানে গোটে প্রপাত মারা তাঙ্কর ভাবার্থে কৌশলী যে ক্রমিক মধ্যে সহোদর বলে কয়ে আমার সহোদর সাধারণত ভাতাকে সহোদর বলে কয়ে হচ্ছে ভাই সহোদর ভাই প্রায় যে মানে জামা যে জামা ভাই সব আসছেন একটা সময় দুই জন যাচ্ছে সহোদর বলে কয়ে যাচ্ছে কিন্তু ক্রমিক মধ্যে সহোদর বলে কয়ে কেন সেই উদরে মাঙ্কর গর্ভরে সে রয়েছে এবং ক্রমিমানে মধ্যে রয়েছে। তেমন বৈদিক সভ্যতা সর্বে ভবন্তু সুখিন সর্বে সন্তু নিরাময়া সর্বে ভদ্রাণী পশন্তু মা শক্তি খবর সর্বে খালি মনুষ্য মান কথা কুয়া না মনুষ্য পশু পক্ষী কীট পতঙ্গ সমস্ত চৌরাশি লক্ষ প্রকার জীব কথা সর্বে তো সমস্ত ভাই কারণ ভগবান হচ্ছেন আমার পিতা ঈশ্বর সর্বভূতানা উদ্দেশ্য ভগবান হচ্ছেন পিতা পিতা লোকস্য চরাচরস্য তোমার পূজ্যস্য গুরু গরিয়ান ন তোর সমাজ সবি অধিক উপন্য তোমার খেয়ে সতর্ক পালন কর ভগবান হচ্ছেন পিতা পিতা মৎস্য লোকস্য ধাতা মাতা ধাতা পিতা বেদ্য পবিত্র মঙ্কার রূপ সাম ভগবান হচ্ছেন সমস্ত পিতা সর্বজীবনী সে কৌন্তি মুক্ত সম্বন্ধী যাহা তাহা ব্রহ্ম মহজন অহম বিজপ্রদ পিতা বহু জায়গায় ভগবত পিতা ভগবান করছেন অর্জুন মধ্যে কেছেন তেমন যদি আমি ভগবান পিতা বলে ধরিবা তাহলে আমি সমস্তে চৌরাশি লোকের সাথে জীব সমস্তে ভাই ভাতৃভাবের সমস্ত সম্বন্ধিত তেমনি কুহি সর্বে ভবন্তু সুখিন সর্বে সন্তু নিরাময়া সর্বে ভদ্রাণ পশন্তু মা কষ্ট তেমন ভাগবত সমস্ত কথা কুয়া যায় সমস্ত কেমন মঙ্গল হব সেদিনে ব্যবস্থা করা যাবে। তারপরে আমি এই জীবঙ্কর প্রার্থনা আছি সে প্রার্থনা শ্রবণ করি। জয় শ্রীমদ ভাগবতম কি জয় শ্রী প্রভুপাদ মহারাজ কি জয় শ্রী গুরুদেব কি অনন্ত কোটি বৈষ্ণব কি সাই গৌতম আনন্দ।